नमो भगवते वासुदेवाय।
ओम नमः भगवते वासुदेवाय।
भागवतम दसम स्कंद 23 अध्याय हम श्रवण करते कि बड़ी यज्ञपत्नी मैंने कृष्ण चरण कपल दर्शन कला कृष्णचंद्र गृह को प्रत्यावर्तन करने कहते जेहेतु ब्राह्मण माने तांकर पति माने कर्मकांड आसक्त से स्वर्ग जी यज्ञ कर समाप्ति निमित्त स्त्री मान सहायता लोड़ा अच्छे तेणु कृष्ण एक सांगे भगवान जी केवल आम भक्त भक्त मान गोटे विचार कौन भगवान हूँ अमर अहंकार बस अभिमान बढ़ा दरकार भगवान समस्त को साय कर सब जीव भगवान अंश जो भगवान कह जीव हूँ मोर अंश केवल भक्त भक्त भगवान प्रिय समस्त भगवान अंश भगवान समस्त कर्मी को ज्ञानी को योगी को जहां जो स्थित अच्छे भगवान सहायता करेंगे गोटे जीव को भगवान केवल साय कर्मी जो धन एमती पाई तार कर्मफल मैं जैव चैवार्थ पंचम पंचम भगवान कृष्ण कृष्ण जदि सांसन न रहा जी इच्छा न रहा अनुमोदन न रहा गोटे जीवन किसी पाई ज्ञानी हो ज्ञानी मुक्ति प्राप्त हो योगी सिद्धि प्राप्त हो भक्त भक्ति प्राप्त हो सब कृष्ण मिले भगवान कृष्ण यह भी चाहूंगे मुझे ये कार्य करी से तरह यज्ञपत्नी मान भक्ति भक्ति आव्रता बढ़ गाढ़ता बढ़ भक्ति शिथिल भक्ति उपलब्धि ना पान खाइबा लोकर निशा मद खाइबा लोकर निशा अलग निशा कर पान खाइबा गोटे निशा ना कि पान खाइबा गोटे निशा गुड़का गुटका खाइबा गोटे निशा बिड़ी खाइबा गोटे निशा मद खाइबा गोटे निशा गाढ़ता क्यों उतरे अच्छे पान खाइबा लोक हजि पारे अभ्यास औषध खाऊ निशा सी पूरा नर्माल कंडीशन सीएम गोटे निशा बिड़ी खाइबा गोटे निशा सिगरेट खाइबा गोटे निशा गंजे खाइबा गोटे निशा मद खाइबा गोटे निशा मतलब काटाता अधिका अच्छे से गोटे व्यक्ति निजी हजि जाए भक्ति भक्ति गोटे काटाता रही आम षोलमा जप कर पार्थक्य जन शुद्ध भक्त भजन आम भजन भितर पार्थक्य आक्टिविटी जोटा सेम तुम भगवान प्रणाम कर शुद्ध भक्त भी प्रणाम करमें सेवा कर सेवा कर जप कर जप कर तुम भक्ति काटाता ना गोटे साधारण बद्ध जीव भक्ति काटाता विभिन्न कामना बासना विभिन्न प्रकार सूक्ष्म अनर्थ सब रही सूक्ष्म स्थूल उभय अनर्थ रही तार भक्ति काढ़ता तीव्रता ना भक्ति तीव्रता न रही सी गोटे रस मजिव कमी तीव्रता न रही आकर्षण रही जी मदुआटा तार धन संपत्ति सब चलिए मदर आकर्षण छाड़ पार आकर्षण रही जाइए ना से बहुत जानले तो आम क्षति हो छाड़ी पार्टी तार गोटे तीव्रता आसी तार गाढ़ता आसी भक्ति गोटे से जिस भक्ति तीव्रता गाढ़ता न रही शिथिल भक्ति किसी मोर कर्मी जीवन में कौन कर्मी जीवन में भोग कर गोटे गाढ़ता भी रही गोटे बोझी टा पैसा आने घर कर देखा ये गोटे रही जो रस जन जीप चाहू से रस से बोझी जावा दरकार मझे रहा इतर जाना से ओडिया लोक गुडा जो कहते तृतीय स्कंद भागवत विदुर मैत्री संवाद विदुर विदुर मैत्री संवाद तृतीय स्कंद दृढ़ तरती मुढ़े तरती मझे मझे बुढ़ी मरती गांव लोक कहते दृढ़ तर जीव जे मूढ़ सी भी तरज मझे मझे से बुढ़ी मर से भागवत पद गाँ गाँ गल जो ढग गुटा था भागवत पद कृष्यत इतर जना जश्य बुद्धि परमगत जहां बुद्धि जश्य मूढ़ तम लोकम जश्यम बुद्धि परमगत संसार जो मूढ़ लोक सी तार गोटे सी गोटे आनंद पार ही तार स्वर कौन चिंता कहते घुसुरी स्वर हो कुकुर स्वर हो तार चिंता अच्छी जश्य मूढ़ तम लोकम एटा बुढ़ लोक गुडा सी किसी सुख पाने मूढ़ लोक मैंने पूरा सी तो आम डेयं मरा मरा मरी खा पी कर भजन कर सुख ना जीवन लाभ अधिक सुख सी किसी पका शाग खाऊ खुशी मूल लोक ଆଗରେ ଛଅ ଦେଖିଲେ ବାହାରେ ଦେଖିଲା ପିଲା ଗୋଟା ହେଲା ଖଟିଥିବେ ଦିନ ରାତି ମୁଣ୍ଡରୁ ପାଦବାନ ଝାଳ ବହୁତ ବୁଡ ଗୁଡା ନା ସିଏ ହଉଛି ଜୀବନଟା ଜୀବନର ଅର୍ଥ କଣ ଜନ୍ମ ହବା ମରିବା ଖଟିବା ଖାଇବାଟା ଗୋଟେ ସାଧାରଣ କଥା ଥିଲେ କଣ ଅସୁବିଧା ସେ ଡିଷ୍ଟର୍ବ ହୁଅନ୍ତି ତାଙ୍କୁ ସ୍ପିରିଚୁଆଲ ଲାଇଫ୍ ଡିଷ୍ଟର୍ବ କରିପାରିବେ ଆମକୁ ମେଟେରିଆଲ ଲାଇଫ୍ ଡିଷ୍ଟର୍ବ କରୁଛି ଭୌତିକ ଜୀବନଟା ଆମକୁ ଡିଷ୍ଟର୍ବ କରୁଛି କିନ୍ତୁ ତାଙ୍କୁ ସ୍ପିରିଚୁଆଲ ଲାଇଫ୍ ଡିଷ୍ଟର୍ବ କରିପାରିବେ ତାଙ୍କୁ ତୁମେ ଆଧ୍ୟାତ୍ମିକ ଜିନିଷ ବସି ତା ତାଙ୍କ କାମରେ ବସିବେ ସେ ସିନା ଆଭଏଡ କରିଦେବେ କର୍ମ ହିଁ ଭଗବାନ କର୍ମ କରିବା ଦରକାର ନା ଭଗବାନ କର୍ମ କଥା କହିଛନ୍ତି ନା ବସି ଖାଲି କଣ ବଢିଆ ସେ ତାଙ୍କ ଗୋଟେ ଲାଇନ୍ରେ ଅଛନ୍ତି ଭଲ ସେ ତ ସୁଖ ପାଉଛନ୍ତି ଖଟିଲେ ଖାଇଲେ ତାଙ୍କ ଜୀବନଟା ସେମିତି କଟେଇଲେ ତାଙ୍କ କିଛି ଦୁଃଖ ହିଁ ନାହିଁ ସକାଳୁ ଉଠିଲେ ତାଙ୍କ ଖଟିଲେ ଖାଇଲେ ଆ ନେକ୍ସଟ ଲାଇଫ୍ ଏଇ ଜନ୍ମ ତ କମ୍ ସେ କମ୍ ସୁଖ ରହୁଛନ୍ତି ନା ନେକ୍ସଟ ଲାଇଫ୍ ତାଙ୍କର କଣ ହଉଛି ତାଙ୍କ ବୁଝିବେ ପୁଣି ତାର 84 ଲକ୍ଷ ଯିବ ଜଙ୍ଗଲ ବୁଲି ହେଲେ ସୁଖଟା ସେ ଗୋଟେ ଲୋକ କିଛି ପାଉଛି ଯଶ୍ୟ ମୂଳ ତମମ ଲୋକ ଯଶ୍ୟ ବୁଦ୍ଧି ପରମଗତ ଯା ବୁଦ୍ଧିଟା ପରମଗତ ଏ ଭୌତିକ ସଂସାର ପାର ଯାଇଛି ଭଗବାନଙ୍କ ପାଖରେ ପହଞ୍ଚି ସେ ଟିକେ ସୁଖ ପାଇବ ଆଉ ଯେଉଁଟା ମଝିରେ ରହିଲେ କିଛି ଇତର ଜଣେ ମଝି ମଝି କା ହେବେ ସେ ଭକ୍ତୁ ହେବେନି କି କର୍ମିକ ହେବେନି ସେ ଗୋଟେ କଷ୍ଟ କରିଥାନ୍ତି ସେ କଥା କହିଲେ ଯୋଉ ରସ ଚାହୁଁଛ ଗୋଟେ ରସର ମଝି ଯାଉଛି ସଂସାରୀ ହେବା ପାଇଁ ଚାହୁଁଛନ୍ତି ଭଲ ଭାବେ ସଂସାରୀ ହେବ ବାସ ତେଲ ଛୁଆଙ୍କୁ ନେଇ ସଂସାର କରି ଚଳ ସେଥିରେ କଷ୍ଟ ହବ ସେଥିରେ ଗୋଟେ କିଛି ସୁଖ ପାଅ କିନ୍ତୁ ବର୍ତ୍ତମାନ ମାୟା ଏମିତି କରିଦେଇ ତୁମେ କୋଉ ଲାଇଫ୍ ଗଲେ ତୁମକୁ ଛାଡ଼ିବନି ସେଟା ପୂର୍ବରୁ ଥିଲା ଏ ବର୍ତ୍ତମାନ ଭାଗବତ ଶ୍ଳୋକ ଏଠି ଲଗେଇଲେ ଲାଗିବନି ସେ କହିଲେ ବଢି ବଢି ହେଇଯାଉଛି ସେ ଭାଗବତ କିନ୍ତୁ ବର୍ତ୍ତମାନ ଯୋଉ ଷ୍ଟାଣ୍ଡାର୍ଡ ହେଇଗଲା ଦ୍ୱିତୀୟ ଉଦାହରଣ ହବ କେବଳ ବରଂ ସୁବିଧା ହଉଛି ଏଇଟା ଯଶ୍ୟ ବୁଦ୍ଧି ପରମଗତ ଯେତେ ସହଜ ହୁଏ ତତ୍ତ୍ୱରେ ସ୍ଥିର ହେଇ ସିଦ୍ଧାନ୍ତରେ ସ୍ଥିର ହେଇ ସଂଯମତ ଆଚରଣ କରି ଭଗବାନଙ୍କ ଉପରେ ନିର୍ଭର କରି ସାଧୁଗୁରୁଙ୍କ ଉପରେ ପୂର୍ଣ୍ଣ ଆଶ୍ରୟ କରି ବହୁତ ଦିନର ଅପେକ୍ଷା ପରେ ସାଧନ ଭୋଜନ ପରେ ଯଦି କୃପା କରିବେ ତାଙ୍କ ବୁଦ୍ଧିରେ ତୁମର ପାର ହୋଇଯିବ ଯଶ୍ୟ ମୂଢ ତମାମ ଲୋକ ତୁମେ ମୂଢ ହେଇଯିବ ଖାଇପାରିବେ ତୁମେ ମୂଢ ହେଇକି ଚଳିପାରିବ ବର୍ତ୍ତମାନ ମୂଢାଇପାରିବ ମୂଢ କିଏ ହେବେ ଏଇ ଯୋଉ ଟ୍ରାଭେଲ ଏରିଆରେ ଯୋଉ ପଡ଼ା ଅଛନ୍ତି ଆଣେ ଖାଇଦେବେ ବସିଥିବେ ତାଙ୍କର କଥାଭାଷା ତାଙ୍କର ଚାଲିଥିବେ ଗଛ ଆଣିକି ଡେଲି କାଠ ଆଣୁଥିବେ ଡେଲି ଆଣୁଥିବେ ସେ ଡେଲି ବିକି ଦେଇକି ପଳାଉଥିବେ ଖୁସିରେ ସାଇକେଲ ମାରିକି ରେଡ଼ିଓ ଗୋଟେ ଧରିକି ବଜେଇ ଦେଉଥିବେ ନ୍ୟୁଜ୍ ବଜେଇକି ତାଙ୍କର ବୁଲିଲେ କିଛି ତାଙ୍କର ମୂଢ ଚିନ୍ତା କୌଣସି ତାଙ୍କର ନାହିଁ ସେଟା ବୁଢ ଲୋକ ନା ତୁମେ ବୁଢାଇ ପାରିବେନି କେମିତି ବୁଢା ହବ ଏଇ ଯୋଉ ଘୁଷୁରି ଚଢ଼ୁଛନ୍ତି ଯୋଉ ଲୋକଗୁଡା ଅଛି ତାଙ୍କ ଛୁଆ ପିଲା ତାଙ୍କ ମସଲ ଟ୍ରାଡିସନ ସେଇଆ ସେ କେବେ କହୁନି ତାଙ୍କ ସ୍କୁଲକୁ ଯିବା ତାଙ୍କ ପୁଅଟା ମୂର୍ଖ ହେଇଯିବ ଦେଶ ଏତେ ଆଗେଇ ଯାଉଛି ତାଙ୍କର ଦେଶ ଆଗକୁ ପଛୁ ତାଙ୍କ ଘୁଷୁରି ଭଲ ତ ସେ ଭଲ ତାଙ୍କ ଦେଶ ଆଗେଇ ପଛରେ କିଛି ନା ଗୋଟେ ଘୁଷୁରି ବିକିଲେ 10,000 ଟଙ୍କା ମୋ ଛୁଆ ଚଳିବ ମୋର କଣ ଅସୁବିଧା ହେଇଯାଉଛି ଆରେ ସେ ବୁଢା ହେଲା ସେ ତାର ଖୁସିରେ ରହିଛି ତାର ଲାଇଫରେ ରହିଛି ସେ ଗୋଟେ କିଛି ସୁଖ ପାଉଛି ସାଧାରଣ ଗୋଟେ ବ୍ୟକ୍ତି ସେ ସ୍ତରରେ ଯାଇପାରିବି ସେ ବର୍ତ୍ତମାନ ହଇରାଣ ହବ ବର୍ତ୍ତମାନ ସାଧାରଣ ମଝି ମଝି ଲୋକମାନଙ୍କ ପାଇଁ ବହୁତ ହଇରାଣ ସେଟା ବିଦେଶରେ ହେଇଗଲା ବର୍ତ୍ତମାନ ବିଦେଶୀ ଲୋକ କାଇଁ ଭକ୍ତ ହେବେ ପ୍ରଭୁପାତ ଭଗବାନଙ୍କର ମାନେ ଗୋଟେ ବ୍ୟବସ୍ଥା ଅଛି ନା ମୋର ଜୀବର କଣ ବ୍ୟବସ୍ଥା ଗତକାଳ ଶୁଭ ପରମାତ୍ମା ଗୋଟେ ଜୀବନ ଜୀବକୁ ଆଲିଙ୍ଗନ କରି ରହିଛି ସିଏ ବରଣ କରିବ ନା ତୁମେ କଣ ଗୋଟେ ବ୍ୟବସ୍ଥା କରିବ ତମ ଜୀବନରେ ସାଧୁ ହୁଅ କି କର୍ମ ହୁଏ କି କଣ ବି ହୁଏ ଭଗବାନ ଯାହାକୁ ଯାହାଦ୍ୱାରା ଯାହା କରିବେ ତାଙ୍କ ପାଇଁ ବ୍ୟବସ୍ଥା କରି ରଖିବେ ପ୍ରଭୁ ଏମି ସମୟରେ ଯାଇ ଆମେରିକାରେ ପହଞ୍ଚିଲେ ଯୋଉ ସମୟରେ ଲାଗିଥିଲା ଯୁଦ୍ଧ ଜବରଦସ୍ତ ଯୁବକମାନଙ୍କୁ ପଢ଼ାଉଥିଲେ ଯାହାକୁ ତାଙ୍କ ଦେଶରେ କୌଣସି ଚାକିରି ଦିଆଯାଏ ନା କୌଣସି ଚାକିରି ଦିଆଯିବନି ଆର୍ମି ଟ୍ରେନିଂ ବିନା ବିଦେଶରେ ପ୍ରାୟ ଦେଶ ଗୁଡ଼ାକରେ ସବୁ ଆର୍ମି ଟ୍ରେନିଂ ମାନେ କଣ କରିବେ ଯୁଦ୍ଧ ପାଇଁ ଯାହା ଦରକାର ତ ଟ୍ରେନିଂ ନେଲା ପରେ ଦେଶରେ ଚାକିରି କରିବେ ଏଠି ଆମର କିଛି ନାହିଁ ଆମର ଯିଏ ପରେ ସିଏ ଚାକିରି ପାଇବେ ତାଙ୍କୁ ସେମିତି ଦେବେନି ଦେଶ ପାଇଁ କି ଜାଣିବାକୁ ପଡ଼ିଲା ଯୁଦ୍ଧ ହେଲା ମାନେ ଦେଶ ପାଇଁ ବୁଲିବାକୁ ପଡ଼ିବ ତାଙ୍କ ସେମିତି ଥିଲା ଭିଏତନାମ ସାଙ୍ଗରେ ଲାଗିଥିଲା ଯୁଦ୍ଧ ସେ ସମୟରେ ଜବରଦସ୍ତି ଯୁବ ହିପମାନଙ୍କୁ ସବୁ ପଠାଉଥିଲେ ଯୁବ ଲୋକମାନେ ଘରେ ଯିଏ ରହିବ ତାକୁ ପଠାଅ ଚାକିରି ଯିଏ କରିବ ତାକୁ ପଠାଯିବ ପୂର୍ବ ସେ ସମୟରେ ଆମେରିକାରେ ପହଞ୍ଚିଥିଲେ ଆଉ ସବୁ ସବୁ ଦେଖିଲେ ଆମେ ଡିପି ହେଇଗଲେ ସରକାର ଆମକୁ କିଛି କହିଗଲେ ଏବେ ଚୁଟି ଛାଡ଼ିକି ରାସ୍ତା କଡ଼ରେ ଶୋଇଲେ ସେଟା ଏଇଟା କ୍ରେଜି ଲୋକ ଏମାନେ ଯୁଦ୍ଧ କରିପାରିବେନି ଭଲ ଭଲ ଛୁଆ ସବୁ ଭାରି ପଳେଇ ଆସୁଛନ୍ତି ଘରୁ ଛାଡ଼ି ଦେଇ ଯୁଦ୍ଧ କିଛି କିଏ ଯିବ ତାଙ୍କର ବହୁତ ନା ଭେଦନାମ ସାଙ୍ଗେ ଯୁଦ୍ଧ ଚାଲିଛି ମରିବ ମରିଯିବେ ତେଣୁ ସବୁ ହିପି ହେଇଯାଉଥିଲେ ସେ ସମୟରେ ପ୍ରପାତ ପହଞ୍ଚି ତାପରେ ସେଇ ସମୟରେ ବାବାର ଯାଇ ମନ୍ଦିର ଖୋଲି ସେ ସମୟରେ ଭଗବାନଙ୍କର ବ୍ୟବସ୍ଥା ଯିବ ପାଇଁ ଅଛି ନା ସେ ଆମେରିକାରେ ବର୍ତ୍ତମାନ ହେଇପାରୁନି ସେ ଆମେରିକା ସେ ରଷିଆ ସବୁ ଜାଗା ରହିଛି ତ ରଷିଆରେ ଟିକେ ବଢୁଛି ନା ଅଲଗା ଦେଶ ଚାଲିଯାଇଛି କେମିତି ଆଉ କେହି ପ୍ରଚାର କରିପାରୁନା ସେ ଇଣ୍ଡିଆର ଲୋକଟା ଯାହା ଭକ୍ତ ହେଉଛି ବିଦେଶୀ ବହୁତ କମ୍ ବର୍ତ୍ତମାନ ଗୋଟେ ବହୁତ ବଡ଼ ହେଡ଼େକ୍ ପ୍ରବାଦ ବିଷୟ ମାନଙ୍କର ପ୍ରବାଦ କହୁଛି ଲୋକାଲ ଲିବର୍ଟି ମୁକ୍ତ କରିବ ଲୋକାଲ ଲିବର୍ଟି କହିବ ଯାହା ସବୁ ଇଣ୍ଡିଆନ ଯୋଉ ଭାରତୀୟ ଲୋକଟା ଯାଇ ରହିଛନ୍ତି ସେମାନେ ବେଶୀ ଭକ୍ତ ହଉଛନ୍ତି ସେମାନେ ମନ୍ଦିର ଚଳୁଛନ୍ତି ଲୋକାଲ ଲୋକଠୁ କିଏ ଆକର୍ଷଣ କରିପାରିବେ ସେମାନେ ବହୁତ ଷ୍ଟ୍ରଙ୍ଗ ନେଚର ଆଉ ସେ ଟିକେ ଭୁଲ ଦେଖିଲେ ସହିବେନି ସେ କରିଥାନ୍ତି ପରଫେକ୍ଟ ଆଉ କୌଣସି ଜିନିଷ ଡୁପ୍ଲିସିୟସ୍ କୌଣସି ଜିନିଷ ପଲିଟିକ୍ସ କୌଣସି ଜିନିଷ ଦେଖିବେ ତା ସେଇ ସରେଣ୍ଡର ହେଇଯିବ ପୁରା ସେଭଳିଆ ମହାତ୍ମା ପ୍ରଭୁପାତ ଥିଲେ ତାଙ୍କ ପାଖରେ ପୁରା 100% କ୍ଲିନ୍ ଷ୍ଟ୍ରିକ୍ଟ ଫରୱାର୍ଡ ପୁରା ସବୁ ଜିନିଷକୁ ସେ ଏମିତି କରିଦେଇଥିଲେ ପୁରା 70 ବର୍ଷ ବସିଲେ ଯିଏ ଅବସ୍ଥା ତାଙ୍କ ପାଖରେ ପଡ଼ିଯାଉଥିଲା ଆଉ ଏଇ ଜଣେ ସାଧୁ ତାଙ୍କର କୌଣସି ମୋଟିଭ ନାହିଁ ସେଟା ହଉନି ସେମାନେ କଣ ସେମାନେ ସେ ସମୟରେ ଚାଲି ଆସିଥିଲେ ମୁଁ କେଉଁ କଥା ଗୋଟେ କହୁଥିଲି ବିଦେଶରେ ବର୍ତ୍ତମାନ ବିଦେଶରେ ପ୍ରଭୁପାତ ପହଞ୍ଚିଥିଲେ ବର୍ତ୍ତମାନ ସୁଦ୍ଧା ବିଦେଶରେ ସେ ଗୋଟେ ଟ୍ରାନ୍ସ ବଞ୍ଚିବାଟା ଗୋଟେ ବାହା ବା କାହାକୁ ସେଟା ଗୋଟେ ବଡ଼ ଟ୍ରାନ୍ସ ସେଥିରେ ମଧ୍ୟ ବିବାହ ନାହିଁ ମ୍ୟାକ୍ସିମମ୍ ତାଙ୍କ ଲାଇଫ୍ ମ୍ୟାରେଜ୍ ଲାଇଫ୍ ନୁହେଁ ଫିକ୍ସ ମ୍ୟାରେଜ୍ ଲାଇଫ୍ ନୁହେଁ ସେ କହିବେ ସାଙ୍ଗରାମ ରହିବ ବାସ୍ ସାଙ୍ଗ ରହିବ କିନ୍ତୁ ମ୍ୟାରେଜ୍ କୌଣସି ହବନି ମ୍ୟାରେଜ୍ ହେଇଗଲା ମାନେ ଲିଗାଲି ସାଙ୍ଗେ ସାଙ୍ଗେ ତାଙ୍କୁ କୋର୍ଟକୁ ଯିବାକୁ ପଡିବ ପଇସା ଦେବାକୁ ପଡିବ ଭଲ ମନ୍ଦ କରିବାକୁ ପଡିବ ବସ୍ ସେଭଳି କାହାକୁ ବିବାହ ହେବ କାହାକୁ ନେଇକି ଚଳିବ ବିଦେଶ ସବୁଦ୍ୱାରା ବର୍ତ୍ତମାନ ଭାରତ ଚାଲିଲା ବର୍ତ୍ତମାନ ସେଇଟା ହେଇଗଲା ବର୍ତ୍ତମାନ ଭାରତର କଣ ଅସୁବିଧା ହେଲା ସେଇଟା ହେଇଗଲା ନା ଏଇଟା ହେଇଯିବ ବର୍ତ୍ତମାନ କାହାକୁ ବିବାହ ଗୋଟେ ଝିଅ ଚିନ୍ତା କରିବ ଆଉ ପୁଅଟେ ଗୋଟେ ଚିନ୍ତା କରିବ କାହାକୁ ବିବାହ ହେଲେ ଭକ୍ତିନାଥ ଠାକୁର ସେ ଭଗବାନଙ୍କର ଦୂତନ ସେ ଜାଣିଥିଲେ ଆରେ ଏଇଟା ହବ ତୁ ଯାହା ବିଦେଶକୁ ଯାଉ ଶୀଘ୍ର ଦେଖ ବର୍ତ୍ତମାନ ସେଟା ପୁରା ବିଦେଶ ଜିନିଷଟା ମୁଁ ଦେଖିପାରୁଛି ପୁରା ବିଦେଶରେ ଯାଇ ବୁଲିକି ଦେଖିଛି ସେଠି ଯାହା ହଉଛି ଗୋଟେ ଝିଅଟେ ଯେ କୃଷ୍ଣ ଯେତେବେଳେ ବହୁତ ଝିଅ କାନ୍ଦନ୍ତି ମନ୍ଦିରରେ ସେ ଭକ୍ତ ହେଇଯାନ୍ତି ଭକ୍ତ ହେଇଯାନ୍ତି ବହୁତ କଷ୍ଟ ପାଆନ୍ତି ଭକ୍ତ ହେଇଯାନ୍ତି 18 ବର୍ଷ ହେଲେ ବାପା ମା ଠେଲ ଦେବ ଘରୁ ବାହାର କରିଦେବେ 18 ବର୍ଷ ହେଲେ ଘରୁ କଣ ବାହାର କରିବେ ତୁମକୁ ଯିବାକୁ ପଡିବ ତାଙ୍କ ହେଉଛି ଗୋଟେ ମୋରାଲ ଜିନିଷ 18 ବର୍ଷ ହେଲେ ବାପା ମା ତୁମର କିଛି ରେସ୍ପନ୍ସିବିଲ୍ ନେବେନି ତୁମେ ରାସ୍ତା କଡ଼ ରହିବ ରେଷ୍ଟୁରାଣ୍ଟର କାମ କର କି କଣ କର ଯେମିତି ଟ୍ରମ୍ପର ଝିଅ ନା କଣ ଗୋଟେ ପେପର ବାହାରିଲା ଥରେ ଟ୍ରମ୍ପର ଝିଅ ସେ ଗୋଟେ କମ୍ପାନୀର କାମ କରୁଛି ଆମର କୋଉ ଏମଏଲଏ ଝିଅ ସରପଞ୍ଚର ଝିଅ କୋଉଠି କାମ କରିବ ବାପ ଧନ ବସିକି ଖାଇବ ତାଙ୍କ ଦେଶରେ ସେଟା ନାହିଁ ତାଙ୍କ ଦେଶରେ କହିବେନି ବାପର ପଇସା ଅଛି ମାନେ ମୋ ଝିଅ ତାର ବସିକି ଖାଇବେ ନାହିଁ ବହୁତ ସୁନ୍ଦର କେତେଟା ଜିନିଷ ଅଛି ତାଙ୍କ ଦେଶରେ ସେ ଗୋଟେ କମ୍ପାନୀର କାମ କରୁଛି ଟ୍ରମ୍ପର ଝିଅ ତାପରେ ଟ୍ରମ୍ପର କେତେ କୋଟି ସମ୍ପତ୍ତି ସେ ପଡ଼ିଥାନ୍ତି ରାଷ୍ଟ୍ରପତି ହେଲା ତା ପୂର୍ବରୁ ସେ ବିରାଟ ବଡ଼ ଶିଳ୍ପପତି ତା ଝିଅ ତାର କମ୍ପାନୀର କାମ କରୁଛି ଆମର ବାପର ଟଙ୍କା ହେଲେ ପୁଅ ତାର ବୁଲେଟ ବାପା ଟଙ୍କା ଦେଲୁ ବୁଲେଟ କିଣି ଜଣେ ବାପା ଟଙ୍କା ଦେଲୁ ମୁଁ ଏଇଟା କରିବି ତାଙ୍କ ଦେଶରେ ସେମିତି ନାହିଁ ଗୋଡ଼ି ବାହାର କରିବେ ଆଉ ଗୋଡ଼ି ବାହାର କରିବେ କ'ଣ ତାଙ୍କର ଲ ଏଇଟା ତାଙ୍କର ଗୋଟେ ମୋରାଲ ଏଟିକେଟ୍ 18 ବର୍ଷ ହେଇଗଲା ତୁମେ ତୁମର କଥା ବୁଝିବ କେଉଁଠି ରେଷ୍ଟୁରାଣ୍ଟ ରହିବେ କେଉଁଠି କାମ କରିବେ କି ଚାକିରି କରିବେ ହାୟର ଷ୍ଟଡି ଯିବେ ଗଭର୍ଣ୍ଣମେଣ୍ଟକୁ ଆପ୍ଲାଏ କରିବେ ସେ ତାଙ୍କ କଥା ସେ ବୁଝିବ ଯଦି ଫାଦରଙ୍କ ପାଖରେ ରହିବେ ବାପା କୋଉ ରୁମ୍ ସେୟାର କରିବ ପୁଣି ତୁମକୁ ପଇସା ବି ଦେବାକୁ ପଡିବ କାହିଁକି ସେମାନେ ଚାହାନ୍ତି ଆମ ଛୁଆ ପିଲାମାନେ ସେମାନେ ସବୁ ଆତ୍ମନିର୍ଭରଶୀଳ ହୁଅନ୍ତି ବାପା ମା କିଛି କେୟାର ନେବେନି କୋଉଠି ମ୍ୟାରେଜ କରିବେ ତୁମେ ଆରେଞ୍ଜ ମ୍ୟାରେଜ ବାପା ମା କେବେ କରନ୍ତିନି ଗୋଟେ ଜିରୋ ବିଦେଶରେ କେବେ କରିବେ କିନ୍ତୁ ସେମାନେ ସବୁ ଅସୁରକ୍ଷିତ କୋଉଠି ବିବାହ ହେବେ ତାଙ୍କ ଜୀବନ କଣ କେଉଁଠି ରହିବେ ଘର ନିଜର ନାହିଁ ସେଟା ଫାଦର୍ସ ହାଉସ୍ ସେ କହିବେ ତୁମେ କଣ କହୁଛ ଆମ ଘର ଏଟା ଫାଦର୍ସ ହାଉସ୍ ସେ ଏମିତି କହନ୍ତି ମୋତେ ଆସିଥିଲେ ବାପୁ ଆମ ଘର ତାର କୋଟି କୋଟି ଟଙ୍କା ସେ ତା ଝିଅଟା ଆସୁଛି ତା ଝିଅ ଅସୁବିଧାରେ ପଡେ ତା ଝିଅଟା ଆସୁଛି ତୁମ ଟଙ୍କା ଆଇ ଡୋଣ୍ଟ ୱାଣ୍ଟ ୟୋର୍ ମନି ରିଷ୍ଟ୍ରେଟ୍ କଲେ ମୁଁ ତୁମ ଟଙ୍କା ଦରକାର ନାହିଁ ମୋର ତା ଦେଶର ଶିକ୍ଷା ଏହା ସେମାନେ ଏଭଳି ବଞ୍ଚିଛନ୍ତି ସେ ସଭ୍ୟତାରେ ଯେମିତି ବର୍ତ୍ତମାନ ଭାରତ ହେଇଯିବ ସେମିତି ହେଇଗଲା କାହାକୁ ବିବାହ ହେବେ କଣ କରିବେ ତମ ଝିଅ କୋଉଠି ଆସିବ କିଏ ଗୋଟେ ବୋଉ ଆସିବ କାହାକୁ ବିବାହ କରିବେ ତମ ଝିଅ କୋଉ ପୁଅ କାହା ଝିଅକୁ ବିବାହ ହବ ବୋଧ ସବୁ ମଝି ମଝିକି ଆଉ ସବୁ ହେଇଗଲେ ମୂଳ ବି ହେଇପାରିବେ କି ଦୃଢ ବି ହେଇପାରିବେ ସବୁ ମଝି ମଝି ନାହିଁ ଏ ସଂସ୍କୃତିରେ ଚାଲି ଆସ ସେଥିରେ ପ୍ରବାଦ କାହିଁ ଲାଗି ଦେଇଗଲ 10,000 ବର୍ଷ ପର୍ଯ୍ୟନ୍ତ ହିଁ ଏଇଟା ଗୋଟେ ଗାଇଡଲାଇନ୍ ସେ ମୋ ବହି ରହିବ ଆଉ ଏ କୃଷ୍ଣ ଚେତନ ଆନ୍ଦୋଳନର ବହୁତ ବଡ ଭୂମିକା ରହିବ ଲୋକ ସେଲ୍ଟର କିଛି ପାଇବେ ଭାରତର ତ ସେଲ୍ଟର ନାହିଁ ଆଉ ଭାରତର ସେଲ୍ଟର ନାହିଁ ବର୍ତ୍ତମାନ ଏ ସିଟି ଲାଇଫ୍ରେ ଯୋଉ ପିଲା ଗୁଡାକ ଅଛନ୍ତି ଝିଅ ଗୁଡାକ ଅଛନ୍ତି ସେଟା ସବୁ ଧୋକା ଖାଇଛନ୍ତି ନା ସେ ସବୁ କୁଆଡେ ଯିବେ ବର୍ତ୍ତମାନ ବାପା କତି ଯାଇପାରିବେନି ସାଙ୍ଗ କତି ଯାଇପାରିବେ ସେଟା ସବୁ ଭଗବାନଙ୍କ ପାଖକୁ ଆସି ସେମାନଙ୍କୁ ଆଟ୍ରାକ୍ଟ କରିବା ପାଇଁ ପ୍ରଭୁପାଦ ପାଖକୁ ସେ ପ୍ରିନ୍ସିପଲଟା ଭଗବାନ ପଠେଇଥିଲେ ଭଲ ମନ୍ଦିର ଦରକାର ଖାଇବା ଦରକାର ଏଇଟା ଦରକାର ତୁମେ ଆଟ୍ରାକ୍ଟ କର ସେ ମରିଯିବେ ଜୀବ ଗୁଡାକ ନର୍କକୁ ତ ଯିବେନି ସେ ସୁଇସାଇଡ୍ କରିଦେବେ ଆତ୍ମହତ୍ୟା କାହିଁ କରିଦେବେ ବିଦେଶରେ ଏମାନେ ସବୁ କରିଦେବେ ଭଗବାନଙ୍କର ଗୋଟେ ବ୍ୟବସ୍ଥା ରହିଛି ନା ଜୀବ ଏ କଥାରେ ମୁଁ ଆଣିକି ପଳେଇ ଆଇଲି ଜୀବ ନିଜ ବ୍ୟବସ୍ଥା କିଛି କରେନି ଭଗବାନ ତା ପାଇଁ ବ୍ୟବସ୍ଥା କରିବେ ଯୋଜନା ଯଦି ତୁମେ କରିବା ପାଇଁ ଚାହୁଁଛ, କଣ ଯୋଜନା କାର୍ଯ୍ୟ କରିବ ବୋଲି ନିର୍ଭରଶୀଳ, ଯେଉଁମାନେ ଭୌତିକବାଦୀ ଲୋକ ସେମାନେ ଅର୍ଥ ଉପରେ ନିର୍ଭରଶୀଳ କରନ୍ତି, ଭକ୍ତର ଜୀବନ ହେଲା ସେ ଭଗବାନ ଉପରେ ନିର୍ଭରଶୀଳ। ବ୍ୟବସ୍ଥା ତୁମର କୌଣସି ବ୍ୟବସ୍ଥା ବର୍ତ୍ତମାନ କୌଣସି ଜୀବନଟା ଆସିଥିଲି। ହଁ, ଭକ୍ତି ଶିଥିଳ ଭକ୍ତି କଥା କହୁଛି, ଭକ୍ତିରେ ଶିଥିଳତାରେ କାର୍ଯ୍ୟ ଚଳିବ, ତୀବ୍ରତା ଆଣିବାକୁ, ତୀବ୍ରତା ଆଣିବାକୁ ହେଲେ ଗୋଟିଏ ଜିନିଷରେ ମଜିବାକୁ ପଡେ। ତୀବ୍ରତା କଣ, ମୋର କେମିତି ମନଟା ଅଲଗା ଆଡ଼େ ନେଲେ, ଫାଷ୍ଟ ଜଣେ ଗୋଟେ କାମରେ ମାତିବାକୁ ହେଲେ ତାର ଗୋଟେ ଜିନିଷକୁ ଆଗେ କଣ୍ଟ୍ରୋଲ କରିବାକୁ ପଡିବ, ତାକୁ ଗୋଟିଏ ଜିନିଷରେ ମାତିବାକୁ ହେଲେ, ଯେହେତୁ ମୁଁ ତ ପଢିବା ପାଇଁ ପାଞ୍ଚ ଘଣ୍ଟା ଚାହୁଁଛୁ, ସେ ପାଞ୍ଚ ଘଣ୍ଟା ମନଟାକୁ ଆଉ କୁଆଡେ ଜୀବନ ଯେତେବେଳେ ସେତିକି ମନଟା କୁଆଡେ ଚାଲିଗଲା ଆଉ ପଡ଼ିବ, କିନ୍ତୁ ମୁଁ ସେଠି ନେଇ ଚାଲିଗଲି ନା, ଜପ କରିବା ପାଇଁ ଚାହୁଁଛ କି ରୋଷେଇ କରିବା ପାଇଁ ଚାହୁଁଛ, ଗୋଟେ ସାଧାରଣ କଣ ଯାହା ବି କରିବା ପାଇଁ ଚାହୁଁଛ, ଗୋଟେ ଜିନିଷ ହେଲା ମନଟାକୁ ଆଣି ଗୋଟେ କେନ୍ଦ୍ରୀଭୂତ କରିବାକୁ ପଡିବ। ମନର ଯଦି ଗୋଟେ ମନକୁ ଏତେ ରସ ନ ମିଳୁଛି, ମନ ସେ ରହିବେ, ମନର ଗୋଟେ କାର୍ଯ୍ୟ କଣ, ତାକୁ ଗୋଟେ ଆନନ୍ଦ ମିଳିବାର ଅଛି। ସେ ଭକ୍ତି ଭକ୍ତି ଯୋଗରେ କଣ ହେଲା, ବିଭିନ୍ନ ପ୍ରକାର ଆନନ୍ଦ ରହିଲା, ତୁମେ କେଉଁଥିରେ ଗୋଟେ ମନକୁ ଲଗେଇ ଦେବା କେ ଫାଷ୍ଟ, ତାପରେ ସେଇଟା ସେଇ ମନ ତୁମକୁ ଦିନେ ସହଯୋଗ କରିବ। ଯେତେବେଳେ ମନଟା ଗୋଟେ ସ୍ଥିର ହେଇଗଲା, ତୁମ ଦ୍ୱାରା ଯାହା ହଉଛି, ଯେଉଁଥିରେ ତୁମକୁ ଭଲ ଲାଗୁଛି, ଶ୍ରବଣ ହଉ, କୀର୍ତ୍ତନ ହଉ, ସଦା ହଉ, ସେବା ହଉ, ସବୁ ଚାଲିଛି, ତା ଭିତରେ ଗୋଟେ ଜିନିଷ ତୁମେ ଅଧିକ ମଜିକି ରହିଲ, ମନଟା ଧୀରେ ସ୍ଥିର ହେଇଯିବ, ତାପରେ ସେ ସବୁ ଅଙ୍ଗକୁ ସାହାଯ୍ୟ କରିବ, ନାମ କରିବାରେ ସାହାଯ୍ୟ କରିବ, ବିଗ୍ରହ ସେବାରେ ସାହାଯ୍ୟ କରିବ, ଭଗବାନଙ୍କର ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। ମାନେ ମନ ଯଦି ବିଚଳିତ ରହୁଛି, ମନ ତାର ସୁଖ ଦୁଃଖ ଦ୍ୱନ୍ଦାତ୍ମକ ଭାବକୁ ନେଇକି ରହୁଛି, ତୁମେ କେତେଦିନ ନିଜେ ବଞ୍ଚିକି ରହିବ, ତୁମକୁ ସେଟା ଆଣିଲେ ପଡ଼ୁଛି ନା, ତୁମର କଣ ପଡ଼େ, ନିଜର ନିଜର ବି ସ୍ୱତନ୍ତ୍ରତା ରହିବ, ଶିଥିଳ ଭକ୍ତିରେ ହବନି, ଭକ୍ତିର ଆବଶ୍ୟକତା ଆବଶ୍ୟକ ଅଛି। ଭକ୍ତି ଗୋଟେ ଜୀବନ ଏମିତି ଗୋଟେ ବଞ୍ଚିବା ଜୀବନ, ହଁ ଗୋଟେ ବଞ୍ଚିଯିବା, ଆମେ ସବୁ ଭିତରେ ଆମେ ଖାଉନେ, ସବୁ ଠାକୁର ଟିକେ ଡାକିଲା, ହରେ କୃଷ୍ଣ କରିବା, ସ୍ମରଣ ଜପ ସରିଲା, ତାପରେ ଜୀବନ ଚାଲିଲେ, ଭାଇ ଏଥିରେ ଆମକୁ କିଛି ବିଶେଷ କିଛି ଲାଭ ହବନି। ଏତେ ଗୋଟେ ଦୁର୍ଲଭ ଜନ୍ମ ପାଇକି ଯଦି ପେପର କ୍ଲିୟର କରନ୍ତି ଜାଣିଛ ନା, କଣ ଏଟା କୁହନ୍ତି, ସିଏ ନା କଣ ଏଟା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଏଟା ଯେ ବଡ ବଡ ପରୀକ୍ଷା ସବୁ ପେପର କ୍ଲିୟର କରନ୍ତି, ଏଇ ଇଞ୍ଜିନିୟର କୋର୍ସ ବି ତାଙ୍କ ସବୁ ପେପର କ୍ଲିୟର କରନ୍ତି। ସିରିୟସ ଷ୍ଟୁଡେଣ୍ଟ ଗୁଡା କଣ କରେ, ସେ ଚାହିଁବ ମ୍ୟାକ୍ସିମମ ଗୋଟେ ବର୍ଷର ଯୋଉ ହାୟର ଷ୍ଟୁଡେଣ୍ଟ ଆପାରେଣ୍ଟ ଷ୍ଟୁଡେଣ୍ଟ ଆସୁଛି, ସବୁ ଦିଲ୍ଲୀ ପିଲ୍ଲୀର ସେ ପିଲା ଗୁଡା ପଢୁଛନ୍ତି, କୁହନ୍ତି ସେମାନେ ଚାହିଁ ପ୍ରତି ସେମିଷ୍ଟାର ନା ଗୋଟେ କଣ ପଢ଼ିଥାନ୍ତି, ପ୍ରତି ସେମିଷ୍ଟାରଟାକୁ ସେ ଯାଆନ୍ତି, ପ୍ରତି ସେମିଷ୍ଟାରରେ ଯାହା ଯାହା ଆସିବ କଣ ତାଙ୍କର ଯୋଉ କଣ ଗୁଡା କୁହାଯାଏ ପେପର ଗୁଡା, ସେ ଯାଇ ପ୍ରତି ସେଟା କ୍ଲିୟର କରିବ, ସିରିୟସ ନା, ଯେତେ ପେପର ମୋର କ୍ଲିୟର ହେଇଯିବ ନେକ୍ସଟ ଇୟର ମୋତେ ସୁବିଧା ହବ ନା, ମୋର ଡିଗ୍ରୀଟା ପାଇବା ପାଇଁ ବା ମୋର ସାର୍ଟିଫିକେଟ ପାଇବା ପାଇଁ, ସେଟା ଆମ ଜନ୍ମରେ ଯଦି ଭଗବାନ ପ୍ରେମଟା ଆମେ ନ ପାଇପାରିବି, ଏଇ ଜନ୍ମରେ ତୁମେ ଗୋଟେ କ୍ଲିୟର କରିକି ଯଦି କିଛି ଆଗ, ତୁମେ କିଛି ଗୋଟେ ଷ୍ଟେଜକୁ ଯାଅ, କିଛି ତୁମେ କ୍ଲିୟର ନ କରିପାରିଲ, ପୁଣି ନେକ୍ସଟ ଲାଇଫ କି ପୁଣି ସେଠୁ ଷ୍ଟାର୍ଟ କରିବାକୁ ପଡିବ, ନେକ୍ସଟ ଲାଇଫ କଣ ହବ ବି ତାର କିଛି ଠିକଣା ନାହିଁ, କେଉଁ କନସିୟସନେସ ରହିବ, କେଉଁ ଆସୋସିଏସନ ମିଳିବ, କିଭଳି ମିଳିବ, ଏଟା କିଛି ନାହିଁ ନା। ସେ ଜଣେ ସବୁବେଳେ ଗମ୍ଭୀର ଭାବରେ ଆଗକୁ ବଢିବା ଦରକାର, ଆଉ ଏଥିପାଇଁ ଧୈର୍ଯ୍ୟ ତାର ଧୈର୍ଯ୍ୟର ବହୁତ ଆବଶ୍ୟକ ରହିଛି ଭକ୍ତି ଜୀବନରେ, ଧୈର୍ଯ୍ୟର ବହୁତ ଉତ୍ସାହ, ନିଶ୍ଚୟ ଧୈର୍ଯ୍ୟ ନିଶ୍ଚୟତ୍ମକ ମନୋଭାବ ରହିବା ଦରକାର, ଉତ୍ସାହ ନେଇକି ନିଶ୍ଚୟତ୍ମକ ମନୋଭାବ, ତାପରେ ଧୈର୍ଯ୍ୟ ଆସିବ, ନିଶ୍ଚିତ ମୁଁ ଏ ଜନ୍ମ କିଛି ପ୍ରୋଗ୍ରେସ କରିବି, ଭଗବାନ ମୁଁ ପାଇବି, ମୋର କଣ କରିବାକୁ ପଡିବ, ମୋର ମୋର କି ଗୋଟେ ଅସୁବିଧା ଅଛି, ମୋର ଖାଇବା ଅସୁବିଧା, କଣ ମୋତେ ଗୋଟେ କମେଇବାକୁ ପଡିବ, ମୋତେ ଗୋଟେ କିଛି କରିବାକୁ ପଡିବ, ମୋର ଭଜନ କରିବାକୁ ପଡିବ, ସମସ୍ୟାଟାକୁ ନିଜକୁ ଡିସାଇଡ୍ କରିବାକୁ ପଡିବ, ନିଜ ସ୍ୱରଟା ସାଧନର କେତେ ସାଥି ଦଉଛି, ସହାୟକ କରୁଛି, ସେଟା ସାଧୁକୁ ଦେଖି ଚିନ୍ତା କରିବାକୁ ପଡିବ, ସମସ୍ତଙ୍କ ସ୍ୱରର ସବୁ ଜିନିଷଟା ଯିବନି, କିଏ ଭୋଜନ କମେଇ ପାରିବ, ନିଦ୍ରା କମେଇ ପାରିବନି, କିଏ ନିଦ୍ରା କମେଇଦେବ ଭୋଜନ କମେଇ ପାରିବ, କି ଦୁଇଟାକୁ ବାଲାନ୍ସ କରି ଚାଲିପାରିବ, ସେ ଦେଖି ମୋର ସ୍ୱର ବି ଠିକ ରହିବାର ଅଛି, ସାଧନଟା ବି ଠିକ ରହିବାର ଅଛି, ସେଟା କରିବାକୁ ପଡିବ, ନକଲେ ଆମେ ଯଦି ଏଇଟା ନ କରିବା, ସମୟ ତୁମେ ଭାବନି ତୁମକୁ କେହି ଗୋଟେ ସ୍ପେଶାଲ ଟାଇମ ଦେଲେ ତୁମେ ସାଧନ କରିବ, ତୁମେ ସ୍ପେଶାଲ ସାଧନ କିଛି କରିପାରିବେ, ତୁମେ ବିଭିନ୍ନ ଟେଷ୍ଟ ପାଉଛ ତୁମେ ସାଧନରେ ଯାଇପାରିବ, ତୁମ ମୁଣ୍ଡ କିଛି ପଶୁନି, ଆଚ୍ଛା ଜୀବନ ଏତେ ପ୍ରକାର କଥା ଲାଗେ, ହରିନାମ ହେଉଛି ସର୍ବସ୍ୱ, ତାହେଲେ ପ୍ରଥମ ପ୍ରଭୁ ସଂସ୍ଥା କରିକି ଆସିକି କଣ କହିଥାନ୍ତେ, ହରିନାମ କରେ, ଏତେ କଥା କାହିଁକି, ଏତେ କଥା କାହିଁକି ରଖା ହେଇଛି, ଯାହାର ମନ ଗୋଟେ ସ୍ଥିର ନାହିଁ ତାକୁ ବିଭିନ୍ନ କଣ ଦରକାର, ଟେଷ୍ଟ ଦରକାର, ବିଭିନ୍ନ ଜିନିଷ ଦେଖୁନା, ଏଇ ଚଞ୍ଚଳା ଛୁଆ ଗୁଡାକ ଯେଉଁଟା ମୋବାଇଲ ଅଛି, ସେ କଣ କହିବେ, ଦଶ ମିନିଟ ଯିବ, ଏଟା ଗୋଟେ ମାରିଦେଉଥିବ ହାତ, ସେଟା ଗୋଟେ ଯିବ, ଏଟା ଗୋଟେ ହାତ ମାରିଦେଉଥିବେ, ଡେଲି ଦେଖିବ ତାଙ୍କ ଗୋଟେ କଣଟା କୁହନ୍ତି ଏଟାକୁ ଚେଞ୍ଜ କର, ସେଟାକୁ ଚେଞ୍ଜ କର, ତା ପିକ୍ଚର ଚେଞ୍ଜ କର, ଏଇଟା ତମ ମନ ହୁଏ ସବୁବେଳେ ଭେରାଇଟିନେସ୍ଟା ଗୋଟେ ଜୀବର ସ୍ୱଭାବ କହୁଛି ମ୍ୟାରେଜ୍ ମଧ୍ୟ ଏଟା ନେଚର ଭେରାଇଟିନେସ୍ କଣ କହୁଛ ବୈଚିତ୍ର କହିବେ ଆମର ଗୋଟେ ସ୍ୱଭାବ ସେ ଆଳୁ ଖାଇବା ସେ ଭାତ ଖାଇବା ସେ ଡାଲି ଖାଇବା ଡେଲି ଖାଇବୁ କିନ୍ତୁ ସେଇଟା ଯିବାକୁ ଅଲଗା ଲାଗିବା ଦରକାର ଯିବାକୁ ସେଇ ତ ତେଲ ସେଇ ମସଲା ଅଲଗା କେମିତି ଲାଗିବ ଗୋଟେ ଭେରାଇଟିନେସ୍ ଆମ ଜୀବନ ଜୀବର ନେଚର ହେଉଛି ଗୋଟେ ଭେରାଇଟିନେସ୍ ଭେରାଇଟିନେସ୍ ତୁମେ ଯେତେ ଖୋଜ ମେଟେରିଆଲ ଜିନିଷରେ ଯେତେ ପ୍ରକାର ବୈଚିତ୍ରତା ଖୋଜ ସେଟା ଗୋଟେ ସେଟା ଖୋଜି ଖୋଜିକି ତୁମର ସେ ଗୋଦି ଗାଡ଼ୁ ପଳେଇବ ଦେଖୁନ ବର୍ତ୍ତମାନ ଯେମିତି ଆହାରରେ ଖୋଜି ଖୋଜି ଖୋଜିକି ସବୁ ଗୋଦି ଗାଡ଼ୁ ଚାଲିଗଲା ଆଗରୁ ଲୋକ ଯୋଉ ମସଲା ତିଆରି କରୁଥିଲେ ମା ମାନେ କଣ ମସଲା ବାଟୁଥିଲେ କଣ ବାଟୁଥିଲେ କେତେ ଆମର ତମ ଘରେ ଜିରା ଟିକେ ନା ସୋରିଷ ଟିକେ ଜିରା ସୋରିଷ ତେଜପତ୍ର ଅଦା ସେତିକି ଧନିଆ ଟିକେ ରଖେ ଆଉ କିଛି ଥିଲା କିଛି ନଥିଲା ସେ ବାଟିକି ସେ ସବଜି କରୁଥିଲେ କାଜୁ କଣ ତାଙ୍କ ଜୀବନ ଜାଣିଥିଲେ କାଜୁ କରି ମସଲା କରିକି କଣ କଣ ଏଟା ଗୋଟେ କଣ ଏବେ ଗୋଟେ ବଟର ପକା ସେ ଇଏ ଦେଖ ଗୋଟେ ଜୀବନ ଭେରାଇଟି ଗୋଟେ ଭୋଜନ କରିବା ପାଇଁ ଗୋଟେ ଉଦାହରଣ ଦେଖ କେମିତି କେମିତି ବହୁତ ଆଡ଼କୁ ଲୋକ ପଳେଇ ଯାଉଛନ୍ତି ସବୁ ବିଜି ମାନେ ଖରାପ ଜିନିଷ ଆଣିକି ସବୁ ଏଇ ଯୋଉ ବହୁତ ଜିନିଷ କେମିକାଲ ଆଡ଼ଉଛି ନା ଯୋଉ କଲର ଫଲର ଦେଖୁଛ ନା ଯୋଉ ଆଳୁଦମ ଗୁଡାକ ଯୋଉ ପକଉଛନ୍ତି କଲର କଣ ସେଗୁଡା ସବୁ ବିଭିନ୍ନ ଜିନିଷ ଆଣି କେମିକାଲ ନା ଆଉ ଏଇ ଯୋଉ ବୁନ୍ଦି ବୁନ୍ଦି ଛଣାଯାଉନି ଯୋଉ ରଙ୍ଗ ଗୁଡା ପଡ଼ିଲେ ସବୁ କେମିକାଲ କୌଣସି ନେଚୁରାଲ ତ ଭାବନି ମଣିଷ କାହିଁକି ଆଜି ରୋଗା ହେଇଯାଇଛି ମଣିଷ କାହିଁକି ଆଜି ଗୋଟେ ଆମର ଅଏଲ ପଡ଼ିଥାନ୍ତା ସୋରିଷ ତେଲ ଗୁଡା ପେଡ଼ା ହଉଥିଲା ବର୍ତ୍ତମାନ ସେଟା ଫିଲ୍ଟର ହେଇ ବାହାରୁ ଯୋଉଟା କି ପଡ଼ିଲା ବର୍ତ୍ତମାନ ସୋରିଷ ତେଲ ମିଶଉଛନ୍ତି କଣ ମୁଭି ଫିଲ୍ଟର ଯୋଉଟା କରାହେଉଛି କୋଉ ତେଲ ସନଫ୍ଲାୱାର ତେଲ ସେଥିରେ କଣ କହୁଛି ତେଲ ଅଂଶ ହେଟା କେମିକାଲ କୁଆଡେ ମରିବ ମଣିଷ ଟେଷ୍ଟ ଦରକାର ଯିବା ଆମର ଗୋଟେ ଭେରାଇଟିନେସ୍ ଅଛି ନା ଆମେ ଯେତେବେଳେ ଭେରାଇଟିନେସ୍ ଖୋଜେ 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 ଭେଜିଟେବୁଲ ତ ବେଶୀ ଭେରାଇଟିନେସ୍ ଆସିପାରିବନି ଭେଜିଟେବୁଲ କଣ ଭେରାଇଟିନେସ୍ ଆସିବ ଆଳୁ ତ ଆଳୁ ଆଉ ନା ପରିବା କିଛି ତିଆରି କରିଦେଉଛି ମଣିଷ ନୂଆ ନୂଆ ପରିବା କଣ ତିଆରି କଲାନି ଦେଖିବା କହିବ କିଛି ନାହିଁ ତେଣୁ ସେ କଣ କରୁଛି ନା ଇଆଡ଼େ ଏଇ ଭୌତିକ ଜିନିଷ ଭେରାଇଟିନେସ୍ ପାଇଁ ସବୁ କେତେ ପ୍ରକାର ରଙ୍ଗ କେତେ ପ୍ରକାର ଚାଟ ସେ ଗନ୍ଧ ସବୁ ରାସ୍ତା କଡ଼େ ଯିବ ସେଗୁଡା ସବୁ ମାନେ ବିଷ୍ଠା ଭଳିଆ ଗନ୍ଧ ହଉଥିବ ସେଗୁଡା ଖାଉଛନ୍ତି ସବୁ ପକେଇବେ ସବୁ ଇଏ ମସଲା ସେ ମସଲା ସେ ମସଲା ଦେଖାଏ ତାକୁ ଖାଇବେ ଭେରାଇଟିନେସ୍ କଣ କରିବେ ରୋକିପାରିବେ ତୁମର ଏଇଟା ଭେରାଇଟିନେସ୍ ନୁହେଁ ଭୌତିକ ଜିନିଷକୁ ଏନ୍ଜୟ କରିବା ଗୋଟେ ଭେରାଇଟିନେସ୍ ନୁହେଁ କିନ୍ତୁ ଯେହେତୁ ଭେରାଇଟିନେସ୍ ବୈଚିତ୍ରତା ଆମର ରହିଛି ଆମେ ଆତ୍ମାର ବୈଚିତ୍ରତା ରହିଛି ପରମାତ୍ମାଙ୍କ ସହିତ ସଂପର୍କ ସ୍ଥାପନ କଲେ ବୈଚିତ୍ରତା ରହିଛି ବୈଚିତ୍ର ମାନେ ତୁମର ନାଁଟା ଗୋଟେ ତୁମର ବୈଚିତ୍ରତା ନାଁ ପଡ଼େ ତୁମ ନାଁଟାକୁ ଦସ୍ତର ଡାକିଲେ କି ସେ ଗୋଟେ ତୁମ ନାଁଟାକୁ ଦସ୍ତର ଡାକିଲେ କି ଗୋଟେ ସ୍ନେହ ଯୋଉ ରହିଛି ପ୍ରେମ ଯୋଉ ରହିଛି ପ୍ରେମର ବୈଚିତ୍ରତା ରହିଛି ଦୁଇଟାରେ ନାମର ଭଗବାନଙ୍କ ନାମରେ ପ୍ରଭୁଙ୍କ ପାଖରେ ବୈଚିତ୍ରତା ରହିଛି ଆଉ ପ୍ରେମରେ ବୈଚିତ୍ର ରହିଛି ଆମର ଅସୁବିଧା କଣ ହଉଛି ଆମର ପ୍ରେମ ନାହିଁ ଆମର ପ୍ରେମ ନାହିଁ କି ଯାହାକୁ ଆମେ ଭଲ ପାଉଛେ ତାର ବୈଚିତ୍ରତା ଗୋଟେ ସାଇଡ୍ ହେଲେ ତୁମେ ବଞ୍ଚେଇଥିବ ଉଦାହରଣ ଦେବି ତୁମେ ବୁଝିପାରିବ ତୁମ ସାଙ୍ଗ ତୁମକୁ ଡାକୁଛି ତୁମ ନାଁଟା ଧରିକି ତୁମ ମା ତୁମକୁ ଡାକୁଛି ସେ ମା ଡେରି ଡାକି ବାବୁରେ ତୁ ଆ ଖାଇବୁ ବାବୁ ଏଠି ଗାଁ ହବ ତାର ଯୋଉ ତାର ହୃଦୟରେ ସ୍ନେହ ଅଛି ନା ସେ ନାମଟାରୁ ତାକୁ ଆନନ୍ଦ ମିଳୁଛି ତୁମ ନାମରେ କିଛି ନାହିଁ ତୁମ ନାମର ବୈଚିତ୍ରତା କିଛି ତାର ଗୋଟେ ଭେରାଇଟିନେସ୍ କିଛି ନାହିଁ ତୁମେ ସେଇ ବ୍ୟକ୍ତି ତୁମେ ଜଣ ନା ମା ପାଖରେ ଯେହେତୁ ପ୍ରେମଟା ଅଛି ସ୍ନେହଟା ରହିଛି ସେ ନାମଟା ସେ ଉଚ୍ଚାରଣ କିନ୍ତୁ ଆନନ୍ଦ ପାଉଛି କିନ୍ତୁ କିଛି ପାଉନ କିନ୍ତୁ ଭଗବାନଙ୍କର ସେ ଯୋଉ ନାମ ରହିଛି ଭଗବାନଙ୍କର ଯୋଉ ରୂପ ରହିଛି ଭଗବାନଙ୍କର ଯୋଉ ଗୁଣ ରହିଛି ଭଗବାନଙ୍କର ଯେତେ ପ୍ରକାର ସବୁ ତଦୀୟ ବସ୍ତୁ ରହିଲେ ସେଥିରେ ବୈଚିତ୍ରତା ରହିଛି ଆମର ଯେ କନେକ୍ସନଟା ହେଇଗଲା ପରମାତ୍ମାଙ୍କର ସହିତ ଆତ୍ମାର କନେକ୍ସନ ହେଇଗଲା ସେ କଣ କହିବ ସେଟା ଖୋଜୁଛି ବୈଚିତ୍ରତା ସେ ସ୍ୱରରେ ଖୋଜୁଛି ଭେରାଇଟିନେସ୍ଟା କେଉଁଥିରେ ଖୋଜୁଛି ଶରୀରରେ ସେଟା କେଉଁଠି ପାଇବ ଯାହା ପାଖରେ ବୈଚିତ୍ରତା ଅଛନ୍ତି ଭଗବାନଙ୍କର ନାମ ରୂପ ଗୁଣ ଲୀଳା ସବୁ ବୈଚିତ୍ରତା ସବୁ ଭେରାଇଟିନେସ୍ ଅଛି ସେଥିରେ ଜୀବନ ପୁରା ଆନନ୍ଦ ରହେ ଯୋଉ ଆନନ୍ଦର ଆମେ ଖୋଜୁଛେ ସେ ଆନନ୍ଦ ମିଳିବନି ଆନନ୍ଦ କଣ ଅଛି ଆନନ୍ଦ ବର୍ତ୍ତମାନ ଆନନ୍ଦ ହେଲା ଗୋଟେ ଖାଇବ ଆଉ ଗପ ମାରିବ ମୋବାଇଲ ଏଇଟା ଦେଖିବା କଣ ଏସବୁ ଫାଲତୁ ଜିନିଷକୁ ଦେଖିବା ମୋବାଇଲ ଆଉ ଖାଇବ ଏଛାଡ଼ା ତ ଆନନ୍ଦ ଆଉ କିଛି ନାହିଁ ମଣିଷର ଆଉ ଗୋଟେ ଆନନ୍ଦ କିଛି ନାହିଁ ସ୍ନେହ ସମ୍ବନ୍ଧ ନାହିଁ କିଛି ହେବ ଆନନ୍ଦ ସେ ଲୋକମାନେ ସବୁ ଘୁରୁଛନ୍ତି ଖାଲି ଏଠି ଯିବେ କୋଉଠି କୋଉ ହୋଟେଲ ରେଷ୍ଟୁରାଣ୍ଟ କୋଉଠି କଣ ଖାଇଲେ ଆଉ ସେ ମୋବାଇଲ ଦେଖିଲେ ଏଇ ତ ଆନନ୍ଦ ଆଉ ବୈଚିତ୍ରତା ନାହିଁ ସେଟା କେଉଁଠି ମିଳିବ ଭଗବାନ ସମ୍ବନ୍ଧରେ ଭଗବତ ସମ୍ବନ୍ଧ ଆଉ ସେଥିରେ ଭକ୍ତିରେ ମିଳିବନି ସିଦ୍ଧିର ଭକ୍ତି କଣ ଚାଲିଛି ତ ଚାଲିଛି, ହଉଛି ତ ହଉଛି, ଗୋଟେ ଜଣେ ସିରିୟସ୍ ନୁହେଁ, ଗମ୍ଭୀର ନୁହେଁ, ନିଜ ବିଷୟରେ ଚିନ୍ତା କରୁନି, ସିଏ ପ୍ରୋଗ୍ରେସ୍ କରିବେ। କେହି ଦୁନିଆର ଗୋଟେ ଭାବ ନେଇ ବସିଛନ୍ତି, ଗୋଟେ ଗରିବ ସବୁବେଳେ ବସିଛି, ମୁଁ ଗରିବ ହେଇକି ରହିବି, କେହି କେହି କେବେ ଚିନ୍ତା କରୁନି, ସମସ୍ତେ ମୁଁ ଟିକେ କେମିତି ଆଡଭାନ୍ସ, ସମସ୍ତେ ଜାଣୁଛନ୍ତି, କେହି ତୋ ଭାବରେ ଯେ ବସିକି ରହିଛନ୍ତି ବୋକା ହେଇକି, ସମସ୍ତେ କୌଣସି ଭାବେ ଦେଖୁଛନ୍ତି, ଗାଁର ଗାଁ ଗହଳି ଚଳୁଛନ୍ତି, ସେ କାଙ୍କଡ଼ା ପଢ଼ୁଛନ୍ତି, ବାଙ୍ଗାଲୋର ପଢ଼ୁଛନ୍ତି, କୁଆଡ଼େ ପଢ଼ୁଛନ୍ତି, ତୁମ ଏରିଆରେ ଯେମିତି ପଢ଼ା ମୁଣ୍ଡ ଏରିଆରେ ପଢ଼ୁଛନ୍ତି, କୁଆଡ଼େ ଯାଇ ପାରିଛୁ, ବିଦେଶରେ ପାଣି ପାଇବ କାମ କରି ପଇସା, ଆଉ କେହି ଚାହୁଁନି ମୁଁ ସେମିତି ଗରିବ ହେଇକି ରହିବି, ଆମେ କଣ ଚାହୁଁଛେ, ମୁଁ ଯେମିତି ଯେମିତି ସେମିତି ଠିକ ଅଛି, ନା ନାଇଁ ଏଇଟା ଆଉ କରି ଶୀତର ଭାବନା, ତୀବ୍ର ତୀବ୍ର ଭକ୍ତି ଆବଶ୍ୟକ, ତୀବ୍ରତା ଭାବନା ଗୁଡିକ ଭଗବାନଙ୍କର ପ୍ରତି ଭାବନା, ଭଗବାନଙ୍କ ପ୍ରାର୍ଥନା, ନାମ ଜପ, ଏବଂ ଏଇଠି ହେଉଛି ପାର୍ଥକ୍ୟ, ଜଣେ ସାଧୁଗୁରୁଙ୍କର ଭଜନ ତୁମର ଭଜନ ଯେତେ ପାର୍ଥକ୍ୟ, ତୁମର ବିଚାରଧାରା ସାଧୁଗୁରୁ ବିଚାରଧାରା ଯେତେ ପାର୍ଥକ୍ୟ, ତୁମର ଯାହା ଜିନିଷ ସବୁ ଶୀତଳତା, ତୁମେ ଯାହାକୁ ଅତି ଗମ୍ଭୀର ଭାବରେ କହୁଛ ତା କିଛି ମୂଲ୍ୟ ନଥାଇପାରେ, କାରଣ ତୁମେ ଗୋଟେ ଟାଇମ୍ ଫ୍ୟାକ୍ଟର ନେଇ କହିଦେଇପାରେ, ଯେମିତି ଜଣେ ପ୍ରବଚନ ଦେଇଦେବ ସେ ବହୁତ ଭଲ ଭାବେ କଥାଟାକୁ ଶୁଣିକି ବା ପଢିକି ବା ବିଚାର ବୁଦ୍ଧିରେ ସେ ବି କହିଦେଇପାରେ, ବା କେତେବେଳେ ଭଗବାନ ପ୍ରାର୍ଥନା କରି କହିଦେଇପାରେ, କିନ୍ତୁ ତାର ସେଟା ଭାବନା ନୁହେଁ, ସେ ସେତିକି ଡିପ୍ ଥଟ୍ରେ ରହୁନି, ତାର ସେତିକି ଆଫେକ୍ସନ୍ ଭଗବାନ ପ୍ରତି ନାହିଁ, ତୀବ୍ରତା ନାହିଁ, ସେ ଯୋଉଟା କହୁଛି ତା ପ୍ରତି ପ୍ରାକ୍ଟିକାଲ ଲାଇଫ୍ରେ ତୁମେ ଦେଖିବ ସେ ସେଟା କରୁନି, ତାର ଭଜନ ତୀବ୍ରତା ନାହିଁ, ଶୀତଳତା ଅଛି, କୃତ୍ରିମ ଭାବରେ ତୁମେ ତୀବ୍ରତା ସୃଷ୍ଟି କରିପାରିବନି। ଏଇଟା ଗୋଟେ ଯେମିତି କହୁଥିଲେ ପାନ ନିଶା, ବିଡ଼ି ନିଶା, ଗଞ୍ଜେଇ ନିଶା, ମଦ ନିଶା, ସବୁଗୁଡିକ ନିଶା ନାମରେ ଯାଉଛି, ତୀବ୍ରତା କଥା ରହୁଛି, ତାର ତୀବ୍ରତା ରହୁଛି, ଭକ୍ତିର ଆଉ ତୀବ୍ରତା ନାହିଁ ବୋଲି ସମୟକୁ ମୁଁ ନଷ୍ଟ କରିବିନି। ମୋର ଜଣେ ସାଧକ ସବୁବେଳେ ଚିନ୍ତା କରିବ, ସେଥିପାଇଁ ମୁଁ ସାଧକ କୁହାଯାଏ, ଆଗରୁ ସାଧକ କାହା କୁହାଯାଏ, ହତା ଆଖି ମୁଦୁଆଳେ ତ ଆଖି ନାଲ ହେଇଗଲାଣି, ସାଧକ ଆଗରୁ କାହା କୁହାଯାଏ, ଗୁଣିଆ ଗୁଡାକୁ ସାଧକ କୁହାଯାଏ, ନା ନାଇଁ ଯୋଉଟା ଗୁଣି କହନ୍ତି ସାଧ ଗୁଡାକ ତାକୁ ଦେଇ ଯାଆନ୍ତି, ଗାଉଁଲି ଲୋକ କୁହନ୍ତି ଗୁଣିଆଟାକୁ ସାଧ କାହିଁ କୁହନ୍ତି, କହିଲେ କାହିଁ ସାଧ କୁହନ୍ତି, ହଁ ସେ ଛୁଆଙ୍କୁ ନେଇ ବଳିଦବ, ସେ ଯୋଉ ଇଏ କରେ, ସେ ଗୁଣି କଣ ଖାଲି ଶିଖିଛି, ଗୁଣି ଖାଲି ଗୁଣି ଶିଖିଛି, ସେ ଯିବ ଗୁଣି କଣ ତା ଶ୍ମଶାନକୁ ଯିବ, ଯଦି ବଳି ନ ମିଳିଲା ସେ ଦେବୀ ସାଧନ କରୁଥିବ ନା, ସେ ଉଲକୁ ନେଇକି ବସିବ, ମୁଁ ତ ସବୁ ଶୁଣିଛି, ସବୁ ଛୁଆଟେ ଶୁଣିଛି, ଗୋଟା ମୋର ମନ ରହିଛି, ତୁମେ କଣ ଜାଣିଛି କି, ଏ ଯୋଉ କାଉଁରୀ ହାଡ ଗୋଟେ ରଖନ୍ତି, କାଉଁରୀ ହାଡ ସେଟା ବହୁତ କାମ ଦିଏ, ସେ ବ୍ରାହ୍ମଣ ଘରେ ଯିବେ, ମୁଁ ସବୁ ମାଙ୍କ ସବୁ ଗାଁ ମାନେ ଲୋକମାନେ ସବୁ ଯା ବସନ୍ତି, ସବୁ ମୋର ମୁଣ୍ଡରେ ସବୁ ଅଛି, ସେଟା ଝିଅଟା ବିବାହ ନଥିବ, ସେ ଝିଅ ଯେତେବେଳେ ମରିବ ଯଦି ଗୁଣିଆ ଜାଣିଦେଲା ଯେ ସାଧନ କରୁଥିବ, ସେ ଜାଣି ସେ ଝିଅର ଦୁପତି ବି ଦିଏ, ତାକୁ ତ ପଡ଼ନ୍ତିନି ପୋତି ବ୍ରାହ୍ମଣ ଘର ଝିଅ, ତା ହାଟକୁ ଆଣି ତାକୁ ଆଣିକି ସାଧନ କରେ, ସେ ବିବାହ ହେଇନି ନା, ତାର ତାର ସ୍ୱାମୀ ଖୋଜୁଥିଲା, ତାର ନେଚରଟା କଣ ଅଛି, ପୁରା ପେସେଣ୍ଟ ନେଚର, ରଜଗୁଣ ସମ୍ପର୍କ, ତାକୁ ତୁ ତାକୁ ୟୁଜ୍ କରିବ, ତୋ କାମରେ ଲଗେଇବ, ଯା ଏଇଟା କର ଏ କର ତା କର, ଶାଶୀ ତ ଖାଲି ଯିଏ ସବୁ ଭୂତଙ୍କୁ ପୋଷକ ରଖିଛନ୍ତି ସେ ତ ସେମିତି ନୁହନ୍ତି ନା, ଆଉ ସେ ସେମିତି କରିବେନି, ସବୁ ବ୍ରାହ୍ମଣ ଘର ଝିଅ ନାହିଁ, ସେ ବାର ତିଥି ଦେଖିବେ, ତାଙ୍କ ପାଠ ସବୁ ଅଛି, ଏଇ ତିଥିରେ ଏଇ ଗୁରୁବାର ଦିନ ଏମିତି କରିଥିବ, ସନ୍ଧ୍ୟା ସମୟରେ କରିଥିବ, ସେ ଜାଣିଦେବେ ଇଏ ଭୂତ ହବ, ତାଙ୍କ ପାଠ ପଢା ଅଛି ନା, ଆଉ ସେ ସାଧନା କରୁଛି ନା, ଆଉ ଯିଏ କିଏ ବସିକି ଏ ଯୋଉ ଗ୍ୟାରେଜ ବାଲା ଯୋଉ ଗାଡି ଫିଟ୍ କରୁଛି, ଯିଏ ମୋବାଇଲ ବାଲା ମୋବାଇଲ ଫିଟ୍ କରୁଛି, କିଏ ସାଧନା କରୁନି, ବିଡ଼ି ଖାଇବା କଥା ଗଞ୍ଜେଇ ଖାଇବା ବେଳେ ସବୁ ସାଧନା କରୁଛନ୍ତି, ମାନେ ଗଞ୍ଜେଇ ଗୋଟେ ଧନ ଗୁଡା ପିଇକି ହଜମ କରୁଛନ୍ତି, ହଁ ତୁ ଗୋଟେ କଞ୍ଚା ଲଙ୍କା ଖାଇଲା ବେଳକୁ ପାଟି ପଡୁଛି, ସେ ଗଞ୍ଜେଇ ଧୂଆଁ ସବୁ ପିଇକି ବିଡ଼ି ଖାଇଲା ବେଳେ ନାକ ବାଟେ ସେ ଦମକଳ ଭଳିଆ ଛାଡ଼ି, ସିଏ ସାଧନା କରୁଛି ନା, ତୋ ନାକ ଭଣ୍ଡ ଚାଲିବ ଦେଖିବା, ପାନ ଦେଖିଲା ପାନ ଚୋବ 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 ସେଟା ଢୁକି ଦଉଛି, ଗୋଟେ 30-40 ଖାଉଛି, ବେଳେ ଭାଇ ନିଶା ଖାଇବା କତୁରୁ ଆରମ୍ଭ କରି ସଂସାର ସାଇଣ୍ଟିଷ୍ଟ ମାନେ ସମସ୍ତେ ସାଧନ କରୁଛୁ, ଆଉ ତୁମେ କହିବ ମୁଁ ପକେଇଦେବି ଭଗ ପକେଇ ଶୋଇବ, ଖାନା ପଡିବ ଶୋଇବ, ଏଇଟା କୋଉଠି ଅଛି ରେ, ଇଏ ପାଠ ବାପା ଚଳିବ, ଏଥିରେ ତୁମେ କିଛି ହେଇପାରିବ, ଧାନ ପଣ ଦେଇଦେବ ସେ ଘାସ ଉଠିଯିବ, ଇଏ ପାଠ ପଢୁ ନାହିଁ, ଏ ପାଠ କିଛି ହବନି, ସାଧନ ତୁମକୁ କରିବାକୁ ପଡିବ, ଆଉ ସାଧନ ମାନେ ହିଁ କଷ୍ଟ, ତୁମେ ସାଧନ ମାନେ ଗୋଟେ କେଉଁ ସାଧନଟା ନାହିଁ, ଗୋଟେ କଷ୍ଟ ଯେ ଗାଡ଼ିରେ ରହିଛି ନା, ତା ଗୋଇଣ୍ଡା ଏ ଯୋଉ ଡ୍ରାଇଭର ହେଲ୍ପର ଗୁଡାକ ଯୋଉ ଗାଡ଼ିର ହେଲ୍ପର ହୁଅନ୍ତି, ବୈଠା ରହିବ। ମୁଁ ସବୁ ନିଜେ ଦେଖିଛି ଟ୍ରାକ୍ଟରକୁ ଟାୟାର ଖୋଲୁଥିବ, ଯୋଉ କଣ ସେଟା ନଟ ନାହିଁ ଲଗେଇ ରଡ ଲଗେଇ ଟାୟାର ଖୋଲୁଥିବ, ଷ୍ଟେପନି ଖୋଲୁଥିବ, ସେ କରିପାରୁନଥିବ, ୟା ପଛରେ ବୁଟରେ ଗୋଟେ ବଢିଆ ରହିବ ତାକୁ ଲଗେଇବ ଖୋଲିବ ନା ଏଟା ସମସ୍ତେ ସାଧନ କରିକି ତୁମେ କହିବ ଆମେ ଖାଇ ପିକି ଆରାମସେ ମଠ ମନ୍ଦିର ମିଳିଗଲା ଖାଇ ପିକି ଆରାମସେ ଭଗବାନ ପାଇଛି ଆଉ ଯିଏ ଭଗବାନ ପାଇଛି ସେଟା ବୁଲିଯାଅ, ସେ ଲାଇନ ଛାଡ଼ିଦିଅ ତୁମେ ଆରାମ କିଛି ଏଠି ନାହିଁ। ଚାବୁକ ପାହାଡ଼ ପଛରୁ ନ ବାଜିଲେ କେହି ମଣିଷ ହେଇନାହାନ୍ତି, ଘୋଡ଼ାକୁ ଚାବୁକୁ ବାଜୁଛି, କୁକୁରକୁ ଚାବୁକୁ ବାଜୁଛି, ସମସ୍ତଙ୍କୁ ଚାବୁ ସାଇଣ୍ଟିଷ୍ଟ ଚାବୁକି ବାଜୁଛି। ବର୍ତ୍ତମାନ ଯୋଉ କରୋନା ଭାଇରସ ରିସର୍ଚ୍ଚ ପର୍ସନ ମାନଙ୍କୁ ଗଭର୍ଣ୍ଣମେଣ୍ଟ କଣ କହୁଛନ୍ତି ନା ତାଙ୍କୁ ସବୁ ୱିଡ୍ର କରିଦବ, ପଇସା ଦେଇକି ରଖିଥିଲା ସାଇଣ୍ଟିଷ୍ଟ ମାନଙ୍କୁ ଯୋଉ ରିସର୍ଚ୍ଚ ପର୍ସନ ମାନଙ୍କୁ ସେମାନେ କରୋନା ଜିନିଷ କିଛି କିଛି 45% 50% ଏଟା କିଛି ନ ଦେଖେଇ ପାରିଲେ ତୁମେ କାହିଁକି ତୁମକୁ କାହିଁକି ପଦକ ଦିଆହବ, ତାଙ୍କୁ ଗଭର୍ଣ୍ଣମେଣ୍ଟ ହେଲ୍ପ କରୁଛି ୱିଡ୍ର କରିଦବ, ଗଭର୍ଣ୍ଣମେଣ୍ଟ ତାଙ୍କୁ ଦେଉନି ପଇସା, ତମ ଇନଷ୍ଟିଚ୍ୟୁସନ ସବୁ ଦଉଛି ନା ପଇସା ବର୍ଷକୁ ଏତେ କୋଟି ତୁମେ ରିସର୍ଚ୍ଚ କର, ଏତେ ଗୋଟେ ମହାମାରୀ ହେଲା ତୁମେ କିଛି କରିପାରିଲନି ଛାଡ଼, ସମସ୍ତେ ସାଧନ କରୁଛନ୍ତି ଆଉ ତୁମେ ଭାବିଲ ଆମେ ପୁରା ଫୁଲ ପ୍ଲେଟ୍ ପ୍ରସାଦ ପକେଇ ଦେଇ ଖାଇ ପିଇକି ଶୋଇକି ଆମ ଭଗବାନଙ୍କୁ କହିବ, ବାବା ଏଟା ବୁଝାଅ ଏଟା ସାଧନ ପଥ, ସବୁବେଳେ ସାଧନ କରିବାକୁ ପଡିବ, ସେବାଟା ଗୋଟେ ସାଧନ, ଜପ କରିବା ଗୋଟେ ସାଧନ, କଥା ଶୁଣିବା ଗୋଟେ ସାଧନ, ଆପଣ ଫୋକସ୍ କରୁଛୁ ଗୋଟେ ପଏଣ୍ଟ ଉପରେ ଲାଇଫ୍ରେ, ଏଟା ବାଜି ଜୀବନର ବାଜି ବାଜି ଖେଳ, ଏଟା ତୁମେ କାହା ସାଙ୍ଗରେ ଖେଳୁଛ, ତୁମେ କାହା ସାଙ୍ଗରେ ଖେଳୁଛ ଜାଣିଛୁ ତ, ଗୋଟେ ଜୀବନ ସାଙ୍ଗରେ ଖେଳୁଛ, ସଂସାର ସଂସାର ସ୍ତ୍ରୀ ପୁତ୍ର କଥା ନାହିଁ ଯିଏ ରହିଲା ତାର ସଂସାର ଭିତରେ ପଶିଗଲା କିଛି ଦିନ ଗୋଟେ ନିଶାରେ ପଶିଗଲା, ତାପରେ ସେ ବସିକି ପଶିଥିଲା ସାର୍ କାହିଁକି ଧନ୍ଦାରେ ପଶିଲି କି ଅସୁବିଧା, ତାର ଗୋଟେ ହେଲା ନା ତାର ଜଣେ ତାର ସାଧକ 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 ଜୀବନରେ ଆଇଲା, ସାଧୁ ଜୀବନରେ ଆଇଲା, ଭକ୍ତ ଜୀବନରେ ଆଇଲା, ସେ ଜୀବନ ସାଙ୍ଗରେ ଖେଳୁଛି କାହିଁକି ତାକୁ ତାକୁ ଯଦି କିଛି ପରଫେକ୍ସନ ନ ମିଳିପାରିଲା, ତାକୁ ତାର ଗୋଟେ ଟେଷ୍ଟ ନ ମିଳିପାରିଲା, ସେ କଣ ହବ, ଅତୃପ୍ତ କାମନା ଗୁଡାକ ରହିବ, ଟଙ୍କା ପ୍ରତି ଆସକ୍ତି ରହିବ, ଗୋଟେ ସମ୍ବନ୍ଧ ପ୍ରତି ଆସକ୍ତି ରହିବ, ସ୍ତ୍ରୀ ପ୍ରତି ଆସକ୍ତି ରହିବ, ଭଗବାନ ନ ପାଇପାରେ କିନ୍ତୁ ତା ମନଟା ଗୋଟେ ଗୋଟେ ସନ୍ତୋଷ ସ୍ଥିତିକି ଆସିବ, ପ୍ରଭୁ ତ ପାଇବାଟା ତାଙ୍କ ହାତର କଥା, ଆମେ କଣ ଚେଷ୍ଟା କରିକି ଭଗବାନ ପାଇପାରିବେ କି, ତାର ମନରେ ଗୋଟେ ସାଟିସ୍ଫିକେସନ ଆସିବ, ଯିଏ ଗୋଟେ କର୍ମୀ ଲୋକ ସେ ମରିବା ପୂର୍ବରୁ ସେ ଖୁସି ବହୁତ କର୍ମୀ ଲୋକ କରନ୍ତି, କଣ କରନ୍ତି ମୋ ଘର କରିଦେଇଛି, ମୋ ପୁଅ ଚାକିରି କରିଛି, ମୋ ଝିଅଟା ବଡ ବାହା ହେଇଛି, ଯାହା ଏବେ ମାଲିକ କରିପାରିବେ ମୋ ତାକୁ ମୋ କାମ ସରି ହେଇଛି, ବହୁତ ଲୋକ ଖୁସି ହୁଅନ୍ତି ମୋ ପୁଅଟା ମଣିଷ ହେଇଗଲା ଆଜ୍ଞା ମୋ କିଛି ଅସୁବିଧା, ଏଟା ଭକ୍ତ ଭଗବାନ ପାଇପାରେ ନ ପାଇପାରେ କିନ୍ତୁ ସିଏ ଏଭଳି କାର୍ଯ୍ୟ କରିବା ଦରକାର ଯଦି ତାର ଗୋଟେ ସାଟିସ୍ଫିକେସନ ଆସିବ, ଠିକ ଅଛି ମୋର ଚେଷ୍ଟା ମୁଁ ତ କିଛି ମୋର ଯାହା କିଛି ଅସୁବିଧା ଅଛି ମୁଁ କଣ କରିବି, ମୁଁ ମୋ ସମ୍ଭବତଃ ମୁଁ ଯେତେ ଦୂର ଆବଶ୍ୟକ ମୁଁ ସେତିକି ଟ୍ରାଏ କରୁଛି, ମୁଁ ନେଗ୍ଲେକ୍ଟ କରିବି ଏବଂ ନେଗ୍ଲିଜେନ୍ସ ତୁମେ କରିପାରିବ ଏ ଜୀବନରେ, ତୁମକୁ ଟ୍ରାଏ କରିବାକୁ ପଡିବ, ଆମେ ସ୍ପିରିଚୁଆଲ ଜିନିଷ କରୁଛେ ତାପରେ ଯଦି କୃଷ୍ଣ ଯଦି କୃପା ନ କରୁଛୁ ଆମେ କିଛି କରିପାରିବେ, ଆମେ ତ କାହାକୁ ଜୋର ଦଉଛୁ ଗୋଟେ ଧନୀ ଲୋକ ତୁମେ ଜବରଦସ୍ତି ଟଙ୍କା ଆଣିପାରିବେ, ସାଧୁଗୁରୁଙ୍କ ପାଖରୁ ବା ଭଗବାନଙ୍କ ପାଖରୁ ଜବରଦସ୍ତି କୃପା ଆଣିପାରିବେ, ଆମକୁ ଟ୍ରାଏ କରିବାକୁ ପଡିବ, ଶିଥିଲ ଭକ୍ତି କଲା ହୁଏ ତୀବ୍ରତା ଲାଗିବାକୁ ପଡିବ, ସାଧୁ କଥା କହୁଥିଲେ ଯେ କୁଣିଆ ଗୁଡା ଯଦି ବଳି ନ ପାଇଲେ କୁକୁଡ଼ା ଗଞ୍ଜା ନା କଣ ଏଟା କଣ କୁହନ୍ତି ନାହିଁ କୁକୁଡ଼ାର ସେଟା ଅଣ୍ଡିଆଟା ଯେଉଁଟା ତାକୁ ବଳି ଦେବେ, ଆଉ କଣ ଲାଉ ଗୋଟେ ଲାଉ ନା କଖାରୁ କଖାରୁ ପାଣି କଖାରୁ ତାକୁ ବଳି ଦେବେ, ବେଳେବେଳେ ଅଛନ୍ତି ସିଏ ମାଗିବ ସେତେ ବି ଚାଲି ଆସିବେ, ଇଏ ତା ସାଧନ କରୁଥିଲେ ନୂଆ ନୂଆ ପାଗଳ ହେଇଯା, ଯୋଉଟା ଆମ ଗାଁରୁ ଟୋକାଳ ଥିଲା ଏଟା ପାଗଳ ହେଇଗଲା, ସିଏ କୋଉଠୁ ଗୋଟେ ଅଧା କୁଣିଆ ଶିଖିଲା ସେଠି କୁଣିଆ ପାଖରେ ରହି କୁଣିଆ ଶିଖିବାକୁ ପଡେ, ଶିଖିଲା ମୁଁ ନିଜେ ନିଜେ ଶିଖିବି, ଏ ନିଜେ ନିଜେ ଭଜନ କଲେ ଯଦି ହୁଅନ୍ତି ପାଗଳା ସେ ସେଭଳିଆ ପୁରା ପାଗଳ ପାଗଳ ତ ହେଇଗଲା, ଏ ପିଲା ତ କୁଆଡ଼େ କଣ ମୁଁ ଜାଣିଦେଲି କୁଆଡ଼େ ଗଲାନି କଣ ସେ ପାଗଳା ହେଲା, ସେ ଶ୍ମଶାନକୁ ଯିବ ସେ କୋଉଠୁ ଯାଇଥିଲା ଫାଟା ମୁଖରେ ପାଇ ସେବା ହେଇଯିବ, କାରଣ ଶିଶୁ ଦେବୀ ମାନେ ଆସିବେ ସ୍କୁଲ ଗୁଡାକ ଯୋଉଟା ସେ ମନ୍ତ୍ର କଲେ ଯୋଉ ସ୍କୁଲ ଗୁଡାକ ସ୍ୱର ପାଇନଥିବେ ସେଗୁଡା ତମକୁ ଟିକେ ଆସିବେ, ଆଉ ଏ ଶିଶୁ ମାଗିବେ ଇମାନେ ଯୋଉ ଛୁରୀଟି ହେଇଯାଇଥାନ୍ତି ଶୁଣିଛି ସେ ମାଗି ମୁଦ୍ରପ୍ତ ଦେ ମୁଁ ଦଶ କରିବା ମୁଦ୍ରପ୍ତ ଇଏ କଣ କହିଲା ହାତ କାଟିକି ସବୁ ଦେବେ ମୁଣିଆ ଗୁଡାକ ଦେଖି ସବୁ ସ୍ୱର କଟିଥିବ ଜାଣିଛ ନା ଦେବ କାଟି ରକ୍ତ ଦଉଥିବେ ତ ସେ ସେଠୁ ଖାଇବ ଖାଇଲା ପରେ ତ ସାଧନ ସବୁ କରି ସମସ୍ତେ ସାଧନ କରି ପାଇଛ ନା ସେ ରାତିରେ ଯିବେ ରାତିରେ ଯାଇ ଶ୍ମଶାନ ବସି ଗୋଟେ ଗୁଣି ଶିଖିବେ ସମସ୍ତେ ସିଏ ଯାହା ଶିଖିଥିବେ ସୈତାନ ଫୈତାନ ଯେ ହାବଟରେ ପଡ଼ିଗଲେ ତାଙ୍କ କାମ କରିବେ ଗୁଣିଆ ପଡ଼ିଲେ ପଡ଼ୁ ନାହିଁ ତାଙ୍କ ସାଧନ ସବୁ କରି ରଖିଛ ନା ସୈତାନ ଗୋଟେ ଥାଏ ସୈତାନ ଶୈତାନ ଗୋଟେ ସିଏ ଅଛି, ତାକୁ ଇଏ ପାରିବେନି। ଜେନାର ଯୋଉ ଗୁଣିଆ ଗୁଡାକ ଅଛନ୍ତି, ଭୂତ ଯୋଉ ଝାଡି ଦିଅନ୍ତି, ସେଗୁଡାକ ଶୈତାନ ପାରିବେ। ଲୋକ ଗୁଡାକ ମଣିଷ କୁହନ୍ତି ଏଇଟା ଶୈତାନଟା, ଶୁଣିଛ ନା ନାହିଁ? ମଣିଷ କୁହନ୍ତି ଏଇଟା ଶୈତାନଟା ଅଛି, ମଣିଷଟାକୁ ଶୈତାନ କୁହନ୍ତି। ସେଥିରେ କଣ କହିଲା, ଚୁପଚାପ ଥିବ, ଧୀରଟା ଯୋଉଟା ମହାନ ବଦମାସ ଧୃତଟା ରହୁଥିବ, ଧୀରଟା କିନ୍ତୁ ସବୁ କାମ କାରଖାନା କରୁଥିବ, ପାଖକୁ ଚାଲିଗଲେ ଗୁଣିଆ ଚାଲିଗଲେ ବାସ ଶୈତାନ କଣ କି ଆସିବ, ଦେହ ରହିବେ କି? ଦେହ ରହିବେ, ଗୁଣିଆ ଆସିବ ମାନେ ଭାରି ପଡେ, ଗୁଣିଆ ଆସିବ ମାନେ ତ ଠିକ ଅଛି ଆଉ। ଆଉ ମନଟା ପାଇଁ ଶୈତାନ ସାଧୁ ଗୁରୁ ଏମାନେ ଖାଲି ବାଡ଼ି ଜଗିକି ବସୁଛନ୍ତି ବୋଲି ତୁମେ ମନ କରିଛି, ସିଏ ତ ମନ ରହି ଶୈତାନ ଆରମ୍ଭ କଲେ ଆଉ କଣ, ମନ କର ଶୈତାନ କିରି ଆରମ୍ଭ କରିବ, ଏଇଟା କରିବ ସେଟା କରିବ ସେଟା କରିବ, ସେ ଗୁଣିଆ ନଥିଲେ ଯେମିତି ଭୂତର ଉତ୍ପାଦ ସେଇଭଳିଆ ମନଟା ଗୋଟେ ଶୈତାନ ନା ଆଉ। ଦୁନିଆରେ ଯେତେ ପ୍ରକାର ଜିନିଷ ତୁମେ ଦେଖିବ, ଉଦାହରଣ କହୁଛି, ଯେତେ ପ୍ରକାର ଜିନିଷ ତୁମେ ଦେଖ ସମସ୍ତଙ୍କର ସାଧାରଣ କିଛି ରହିଛି। ତୁମେ ଗୃହସ୍ଥ ଜୀବନ ରୁହ କିମ୍ବା ସାଧୁ ଜୀବନ ରୁହ, ତୁମ ନିଜ ନିଜ ସ୍ଥିତିରେ ତୁମକୁ ସାଧନ କରିବାକୁ ପଡିବ। ସାଧାରଣ କଲେ ତୁମର ଆସକ୍ତି ଯିବନି କି ଗୋଟେ ଅନ୍ତିମ ଜିନିଷରେ, ଅନ୍ତିମ ସମୟରେ ତୁମର ଗୋଟେ ଆବେଶ ନ ଆସିଲେ, ଗୋଟେ ଗାଢ଼ତା ନ ଆସିଲେ, ତୁମକୁ ସାଟିସ୍ଫ୍ୟାକ୍ସନ କିଛି ମିଳିବ। ଆମିଷ ଛାଡ଼ିଲ, ପେରିବେଷଣ ଛାଡ଼ିବ, ସବୁ କିଛି ଟେଷ୍ଟ କଲା ଜୀବନରେ, ଶୀତ ଗୋଟେ ଗଲା, ସମ୍ବନ୍ଧ ଗୋଟେ ଗଲା, ଆଉ ଏଇଟା ସବୁ ଜିନିଷ ଛାଡ଼ିଲା ପରେ ତୁମକୁ ଗୋଟେ ସବୁ କିଛି ଛାଡ଼ିଛି, କିଛି ତ ଗୋଟେ ପାଇଛି, କିଛି ତ ଗୋଟେ ତୁମ ଗୋଟେ ଭଗବାନଙ୍କୁ କୁହାଯାଏ, ତୁମ ଅନ୍ତର ଗୋଟେ ସନ୍ତୋଷ ଲାଗିବା ଦରକାର, ମୁଁ ଭଗବାନ ପାଇଁ କିଛି କରିଛି। ସେଇଟା ତୁମ ମନକୁ ଆସୁନି, ତୁମ କେତେ ଦିନ ମନକୁ ବୁଝିକି ରଖିପାରିବ। ସେଥିପାଇଁ ବହୁତ କିଛି ଆମକୁ ଭଗବାନ ପାଇଁ କରିବାର ଅଛି, ଆଉ ସେ ପ୍ରେରଣା, ସେ ଉତ୍ସାହ, ସେ ବ୍ୟବସ୍ଥା ଭଗବାନ କୃଷ୍ଣ କରିବେ, ସେ ପରମାତ୍ମା ତୋର ହୃଦୟ ଭିତରେ ରହିଛନ୍ତି, ସେ ବ୍ୟବସ୍ଥା ଦେବେ। ଆମେ ଯେ ବହୁତ କିଛି କରିଦେଉଛୁ, ଆମେ ବିଚାର କରିବା ଉଚିତ, ଆମେ ସବୁବେଳେ ଗୁରୁ ପରମ୍ପରାକୁ ଦେଖିବା ଦରକାର। ସେଥିପାଇଁ ଆମ ପରମ୍ପରାରେ ଗୁରୁ ପରମ୍ପରା ରଖାହେଇଛି, ଗୁଡ଼ିଏ ପରମ୍ପରା, ଗୁରୁ ପରମ୍ପରା ରଖାହେଇଛି। ଦେଖ ତୁମେ ଗୁରୁମାନଙ୍କୁ, ତୁମେ ଯାହା କରିଛ ସେମାନେ କଣ କରିଛ, ତୁମେ କେବେ ଭାବରେ ତୁମେ ଅଧିକା କିଛି କରିଛ? କୌଣସି ପୁଅ ତା ଆପଠୁ ଅଧିକା କିଛି କରିନି, କୌଣସି ପୁଅ ତା ଆପଠୁ ଅଧିକା କିଛି କରେ। ସେ ଲାଗୁଛି ଟଙ୍କା ପଇସା କିନ୍ତୁ ବହୁତ କମ ହେଇଛି, କିନ୍ତୁ କମ୍ପେୟାର କରାଯାଏ ସେ ବହୁତ ଖଟିଛି, ସେ ବହୁତ କିଛି ଷ୍ଟ୍ରଗଲିଂ କରି ତୁମକୁ ଆଜି ସେ ଲେବେଲକୁ ଆଣି, ତା ବେଶ ଉପରେ ତୁମେ କିଛି କାମ କରୁଛ, ତୁମକୁ ଲାଗୁଛି ଯେମିତି ବର୍ତ୍ତମାନ ଲାଗୁଛି ଆମ ଇସ୍କନରେ, ଇସ୍କନ ପରେ କେତେ ସେଣ୍ଟର ହେଇଗଲା, ପ୍ରପଦ କେତେ ମନ୍ଦିର କରିଥିଲେ 108 ମନ୍ଦିର, ବର୍ତ୍ତମାନ କେତେ ମନ୍ଦିର ହେଲାଣି, କେତେ ହଜାର ହଜାର ମନ୍ଦିର ହେଲେ, ଆମେ କେହି କହିପାରିବେନି ଯେ ଆମେ ଅଧିକା କରିଦେଇଛି, ଅଧିକା କିଛି କର ତାଙ୍କର ବେଶ ଉପରେ ସବୁ କିଛି କରିଛି। ତାକୁ ସେ ଜଣେ କରିଥିଲେ, ସେ ଜଣେ ଯଦି 108 ମନ୍ଦିର କରିଥିଲେ, ତା ଇସ୍କନ ଯେତେ ଭକ୍ତ ଅଛ ତୁମେ, ଯଦି ପ୍ରକୃତରେ ତୁମେ ଅଧିକ ତାଙ୍କର ଉପାଦାନ ତାକୁ କରିପାରିବ, ଜଣେ ଜଣେ 108 ମନ୍ଦିର କର, 8 ମନ୍ଦିର କର, ଚଳା ତପସେଇ ଭଳି କେହି କେବେ ପ୍ରିଭିୟସ ଆଚାର୍ଯ୍ୟଙ୍କଠୁ ଅଧିକା କାମ କରିନି। ଆମକୁ ଗୋଟେ ଲାଗେ କଣ, ମୁଁ ବହୁତ କିଛି କରିଛି, ଆମେ କରିଛେ ଯୋଉ କାହା ଭୂମିକା ଉପରେ କରୁଛି, ବେଷ୍ଟଟା ଫାଉଣ୍ଡେସନଟା କିଏ ପକେଇଛି, ଯିଏ ପ୍ରଥମେ ସବୁ କରିଛି ତାକୁ ଦେଖ ତୁମେ। ମନ୍ଦିର ହେଇଗଲା ପରେ କିଏ ଲୋକ ବୁଝନ୍ତିନି, ମନ୍ଦିର ହେଇଗଲା ପରେ ଲୋକ ଭାବେ ହଁ ଏଠି ଆସିଗଲା ଟଙ୍କା ଇଏ ଦେଇଦେଇଥିଲା, ଟଙ୍କାଟା ତୁମକୁ କିଏ ଦେବେନି, ବୁଝିପାରୁଛ ତ, ଟଙ୍କା କାହାକୁ ଦେବେନି, ଜଣେ ବ୍ୟକ୍ତିକୁ ଦେଖିକି ଟଙ୍କା ଦେଉଛି, ତାର ବ୍ୟକ୍ତିତ୍ୱ ରହିଛି, ତାର ସମର୍ପଣ ରହିଛି, ତାର ଭଗବାନଙ୍କୁ ପ୍ରାର୍ଥନା ରହିଛି, ତାକୁ ଦେଉଛନ୍ତି ତୁମକୁ କାହିଁ ଦେବେ, ତୁମେ କହ ଦେଖିବା ଷ୍ଟାର୍ଟ କର, ତୁମେ କିଏ ଦେବ ଦେଖିବା। ମନ୍ଦିର ହେଇଗଲା ପରେ ଲୋକ ଇସ୍କନ ମନ୍ଦିର ହେଇଗଲା, କେହି ବି ପୂର୍ବକୁ କେହି ଦେଖନ୍ତିନି, ଏଇଟା ହଉଛି ଗୋଟେ ଲାଖ ନା, ଏଇଟା ହଉଛି ଗୋଟେ ଜୀବନର ଗୋଟେ ବହୁତ ବଡ ଦୋଷ। ଆମେ ସବୁ ଆମ ଆଖିଆ ଦେଖିଛୁ, ଯେମିତି ବର୍ତ୍ତମାନ ଏଇ ଯୋଉ ଗାଡି ସବୁ ସଂବେଦନ ଗାଡି ଅଛି, ଦୁଇଟା ବସ ଜଗନ୍ନାଥ ବସ୍ତୁ ଚାଲିଗଲା, ସେ କଣ କୃଷ୍ଣ ବଲ୍ଲଭ ବସ୍ତୁ ତ ଏବେ ନୂଆ ହେଇଛି, ସେ ଆଗରୁ ଥିଲେ କୃଷ୍ଣ ବଲ୍ଲଭ ବସ୍, ଏଇ ନୂଆ ମଡେଲ ଗାଡି, ତାପରେ ଗୋଟେ ଗୌନିତା ବସିଥିଲା, ତାପରେ ଜଗନ୍ନାଥ ବସିଥିଲା, ଜଗନ୍ନାଥ ବସ୍ତା ତ ରିପେୟାର, ସେ ଗାଡିଟା ବର୍ତ୍ତମାନ ଯିଏ ଚଳଉଛି ସେ ଜାଣିନା ଗାଡିଟା କେମିତି ତିଆରି ହେଇଛି, ତାକୁ ବଜାରରେ ଗାଡି କିଏ ତିଆରି କରୁଛି ଜାଣିନଥିବ, ତାକୁ ବଜାରରେ ଯାଇ ଗାଡି କିଏ ତିଆରି କରୁଛି ଜାଣିନଥିବ, ଗାଡି ତିଆରି କରିବା ଲୋକ ସେଠି ନାହିଁ, ସେ ଗାଡ଼ିଟାକୁ ଚଳଉଛି, ସେ ଗାଡ଼ିଟାକୁ ଦେଖଉଛି, ସେ ଜାଣିନାହିଁ ଏହାଦେହରେ କେତେ ପରିଶ୍ରମ ହେଇଛି, ଯଦି ଭୁବନେଶ୍ୱର ମନ୍ଦିର ବର୍ତ୍ତମାନ ଠିଆ ହେଇଛି, ଭୁବନେଶ୍ୱର ମନ୍ଦିର ଯଦି ପୁରୁଣା ଫଟୋ ଅଛି ତୁମେ ଦେଖିବ ସେ କଣ ଥିଲା, ଗୋଟେ ସାଇକେଲ ଡେରା ଦେଖୁନା, ଗୋଟେ ଫଟୋ ସାଇକେଲ ଡେରା ହେଇଛି, ଗୋଟେ ଭଙ୍ଗା କୁଡ଼ି ଆସି ଆଗରେ ଗ୍ଲାସ ହଉଛି, କିଛି ନାହିଁ, କୋଉ ଗୋଟେ ଥାଏ କୋଉ ନଥିଲା, ପ୍ରଥମେ ସବୁ ପାଣି ଆସିବ, ଗୋଟେ ବାଲ୍ଟି ଧରିକି ଯିବି, ବାଲ୍ଟି ଆଜି ମନ୍ଦିର ତୋଡ଼ ମନ୍ଦିର ହେଇଗଲେ ଯେ ହେଠି ରହୁଛି ସେ ବି ଜାଣିନି, ଜଣେ ସାଧୁ ଥିଲେ ସେ ଏତିକି ପରିଶ୍ରମ କରିପାରୁନି, ସେ ଆସିବାର ସବୁ ବ୍ୟବସ୍ଥା ହେଇଯାଇଛି, ସେ କଣ ଭାବୁଛି ନା ବହୁତ ପରିଶ୍ରମ କରୁଛୁ, ତୁମେ କିଛି କରୁନ, ତୁମେ କିଛି ଜିରୋ, ତୁମର ଶ୍ରମ ତୁମର ତ୍ୟାଗ ବହୁତ କମ, ସେଥିପାଇଁ ତୁମେ ପଛେଇକି ରହିଛ, ତୁମେ ସବୁବେଳେ ଭାବୁଛ ବହୁତ କିଛି କରୁଛ, ନାଇଁ ତୁମେ ପୂର୍ବା ଜଜମାନଙ୍କଠୁ କିଛି କରୁନ ଅଧିକା, ସେଇଟା ବୁଝ, ସେଥିପାଇଁ ଭଜନଟା ସେତୁ ହେଇଯାଉଛି, ସେମାନଙ୍କଠୁ ବହୁତ କିଛି ଭଗବାନ ପାଇଁ କରୁଛନ୍ତି, କୋଟି କୋଟି ଗୁଣ ଅଧିକା କରୁଛନ୍ତି, ତାଙ୍କ ସମର୍ପଣ ଅଲଗା, ତାଙ୍କର ଭଜନ ତୀବ୍ରତା ଅଲଗା, ସେବାର ଆବଶ୍ୟକତା ଅଲଗା, ସେଥିପାଇଁ ସବୁ ସଫଳ ହେଉଛି, ଅର୍ଥ ଦ୍ୱାରା ସବୁ କିଛି ସଫଳ ହୁଏ ନା, ଭକ୍ତି ଜୀବନରେ ଅର୍ଥ ଦ୍ୱାରା ସବୁ ସଫଳ ହୁଏ ନା, ଅର୍ଥ ଦ୍ୱାରା ତ ଗୋଟେ ସୌଧ ନିର୍ମାଣ କରିଦେଇପାରିବ, ବହୁତ ବଡ ମନ୍ଦିର ତିଆରି କରିଦେଇପାରିବ, କିନ୍ତୁ ସଫଳ ଯେଉଁ ଭକ୍ତି ଯୋଗୁଁ ସଫଳ ହେବା ସେଠି ଗୋଟେ ସ୍ପିରିଚୁଆଲ ଏନଭାରମେଣ୍ଟ କଣ କରାଯିବ, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିକି ଭକ୍ତିର ବାତାବରଣ ସୃଷ୍ଟି କରିବା, ସେଟା ସିଦ୍ଧ ଅର୍ଥ ଦ୍ୱାରା ହେବ, ପଇସା ଦ୍ୱାରା ତୁମେ ଅର୍ଥର ବାତାବରଣ ସୃଷ୍ଟି କରିପାରିବ, ସେଠି ଆରାଧ୍ୟ ଯିଏ ରହୁଛନ୍ତି ଭଗବାନ ଯିଏ ରହୁଛନ୍ତି ତାଙ୍କ ପ୍ରତି ସମର୍ପଣ, ଗୁରୁ ବୈଷ୍ଣବ ପ୍ରତି ସମର୍ପଣ, ତା ଦ୍ୱାରା ହିଁ ହବ ଭକ୍ତି ସାଧନ କରିବା ପାଇଁ ଗୋଟେ କଣ ଦରକାର, ଦୁଇଟା ଜିନିଷ ଦରକାର ନା, ପାତ୍ର ଆଉ ସ୍ଥାନ, ଦୁଇଟା ଦରକାର, ସ୍ଥାନଟା ଯୋଉ ରହୁଛି, ଯୋଉ ସ୍ଥାନଟା ରହୁଛି ସେ ସ୍ଥାନର ମହିମା ରହିଛି, ସେଠି ଯେଉଁମାନେ ସମର୍ପିତ ହେଇକି ରହିବେ ଭଗବାନ ପ୍ରତି ପ୍ରେମ ସ୍ନେହ ରହିବ, ସେମାନଙ୍କର ଭଜନର ଗାଢ଼ ତୀବ୍ରତା, ଯେତେବେଳେ କୁହାଯାଇଛି ନା ଏକ କୃଷ୍ଣ ନାମ କରେ ସର୍ବ ପାପ, ଗୋଟେ କୃଷ୍ଣ ନାମରେ ସବୁ ପାପ କ୍ଷୟ ହେଇଯିବ, ଗୋଟେ କୃଷ୍ଣ ନାମରେ ଜଣେ ପ୍ରେମ ପ୍ରାପ୍ତି ହବ, ତା ଅର୍ଥଟା କଣ, ଆରେ ସୁଧାନ ନାମ ସେଇ ସବୁ ସୁଧାନ ତୁମେ ତାହେଲେ କହିବ କହୁନା, ମୁଁ ହରେ କୃଷ୍ଣ କହିବି ଆଉ କିଛି ଚିନ୍ତା କରି ମୋର ସୁଧା ନାମ ହେଇଗଲା, ହଁ ସୁଧା ନାମ ମାନଟା କଣ କହୁନା, ମୋତେ ସୁଧା ନାମ ମାନେ କଣ, କିମ୍ବା ଆଉ କିଛି ଚିନ୍ତା କରିବନି, ସେ ହରେ କୃଷ୍ଣ କହିଦେବ ସେଇଟା କଣ ସୁଧା ନାମ, ସେ ଯୋଉ 10 ମିନିଟ କରିଦେବ ସୁଧା ନାମ, ତାପରେ ସରିଗଲା, ତାପରେ ଆରମ୍ଭ କରିଦେବ ପ୍ରଜଳ, ତାପରେ ମୋବାଇଲ ବସି ଖେଳିବ, ତାପରେ ତୁମ ମନ କୁଆଡେ ଘୁରିବ, ଏଟା ସୁଧା ନାମ ହେଇଗଲା, ଆରେ ତୁମର ଭଜନର ତୀବ୍ରତା, ତୁମର ସମର୍ପଣ, ତୁମର ଅନ୍ତର ଭାବନାଟା କଣ ରହୁଛି, ଲଙ୍ଗ ପ୍ରୋସେସ, ବହୁତ ବଡ ଜିନିଷ, ତୁମ ହୃଦୟ ପୁରା ଶୁଦ୍ଧ ହବାର ଅଛି, ସମର୍ପିତ ହବାର ଅଛି, ତୋ ହୃଦୟରେ ପ୍ରେମ ଭଗବାନଙ୍କ ପ୍ରତି ପ୍ରେମ ସ୍ନେହ କହିପାର, ତାପରେ ନାମ ବାହାରିବ ନା, ମାଲିକ ଡାକୁଛି ଦେଖୁ ନା କଣ୍ଡକ୍ଟର ସେ ଯୋଉ ବସ୍ରେ କଣ କୁହେ, ପଇସା ଦବ କହୁଛ ନ, ପଇସାଟା ଦେଲ, ପଇସାଟା ଦିଅନ୍ତୁ ଆଜ୍ଞା, ଆଜ୍ଞା ବୋଲି କହୁଛୁ, ପଇସାଟା ଦିଅନ୍ତୁ, କି ଶାଢ଼ୀ କଣ ବାବୁ, କି ଶାଢ଼ୀ କଣ, ଦେଖ ସେ କେମିତି କହୁଛି, ସ୍ନେହ ଅଛି, ସେ ସମ୍ମାନଟା ଦଉଛି, ସେଥିରେ ସ୍ନେହ ନାହିଁ, ଭିକାରୀ ଟଙ୍କା ମାଗୁଛି, କଣ କହୁଛି, ବାବୁ ଦି ପଇସା ଦେବେ, ସେ ସ୍ୱାର୍ଥର କି ଗୋଟେ କଥା କହୁଛି, ସେ ବାବୁ ବୋଲି ସମସ୍ତେ କହିବେ, ମା ବିଡ଼ା କି ବାବୁରେ ଆସିଲୁ, ସେ ବାବୁ ବୋଲି ସବୁ ସମସ୍ତେ ଉଚ୍ଚାରଣ କରୁଛନ୍ତି, ଭାବଟା ହୃଦୟର ଭାବଟା, ସୁଧାନାମର ଅର୍ଥ ନୁହେଁ ଯେ ତୁମେ କେବଳ ନାମ ଉପରେ ଖାଲି ମୁଁ ନାମ କରିବି ମୋର ମୋର ସୁଧାନାମ ହେଇଯିବ, ହବନି, ସୁଧାନାମ ଏମିତି ହୁଏନି, ତୁମ ଅନ୍ତର ସମର୍ପଣ ଭାବନାଟା କଣ ରହିଛି, ତୁମ ଅନ୍ତରେ ପରମାତ୍ମା ରହିଛନ୍ତି, ସେ ଜାଣୁଛନ୍ତି ଇଏ କଣ କରିବା ପାଇଁ ଚାହୁଁ, ସୁଧାନାମ କରି କଣ, ମୋ ସୁଧ ଭକ୍ତ କଣ କରିବ, ଇଏ ଜଗତର ଆଡଭାଣ୍ଟେଜମେଣ୍ଟ କରିବ ନା ମୋର ସେବା କରିବ, ଭଗବାନ କାହିଁକି ଜଣେ ସୁଧ ଭକ୍ତ କରିବେ, ଜଣେ ପ୍ରଶ୍ନ କରିବା ଦରକାର, ମୋତେ କାହିଁକି ଭଗବାନ ଶୁଦ୍ଧ କରିବେ, ଭଗବାନ କାହିଁକି ତୁମକୁ ଶୁଦ୍ଧ କରିବେ, ତାହେଲେ ଦେଖିବେ ତୁମର ଅଲ୍ଟରନେଟିଭ ମୋଟିଭ କିଛି ନାହିଁ, ଫାର୍ଷ୍ଟ ପଏଣ୍ଟ ସେଇଟା, ତୁ ଉପରକୁ ସେକେଣ୍ଡ ଷ୍ଟେପ୍ ଯିବା ପାଇଁ ଜାଣ, ଫାର୍ଷ୍ଟ ଷ୍ଟେପ୍ ତୁମେ ଆଗେ ଚିନ୍ତା କର, ଭଗବାନ ଆଗେ ଜଜ୍ କରୁଛନ୍ତି ଏ ଜୀବ କଣ ଚାହୁଁଛି, ଏହାର ମନୋଭାବଟା କଣ, ସେଇଟା ତୁମେ ତୁମେ ଠିକ୍ କରୁନ, ତୁମକୁ କିଛି ପ୍ରକାର ସପୋର୍ଟ ମିଳିବ, ତୁମେ ଯାହା କରୁଛ ବହୁତ ଦିନ କର, କିଛି ମିଳିବନି, ଏ ଜୀବ ମୋ ପାଇଁ କିଛି କରିବା ପାଇଁ ଚାହୁଁଛି, ଏ ଜୀବ ମୋ ପାଇଁ ସମର୍ପଣ ହେବା ପାଇଁ ଚାହୁଁଛି, ଏ ଭକ୍ତି କରିବା ପାଇଁ ଚାହୁଁଛି, ଗୁରୁ ବୈଷ୍ଣବ ସେବା କରିବା ପାଇଁ ଚାହୁଁଛି, ଆଗେ ତୁମ ମନୋଭାବ, ସେକେଣ୍ଡ ଷ୍ଟେପ୍ ତା ବ୍ୟବସ୍ଥା ସବୁ ଆସିବ, କିଏ ରାତାରାତି ଏମିତି ଶୁଦ୍ଧ ଭକ୍ତ ହେଇଯିବ, କିଏ ରାତାରାତି କିଏ ଶୁଦ୍ଧ ନାମ କରିପାରିବେ, ଅନ୍ତରରେ ବହୁ ପ୍ରକାର ଆବିଳତା, ବହୁ ପ୍ରକାର କୁସଂସ୍କାର, ବହୁ ପ୍ରକାର ଭାବନା ସବୁ ରହିଛି, ଗୋଟେ ଜୀବ ତାର ଭାବନାଟା ଏତେ କଣ କୁହାଯିବ, ସେଲ୍ଫ ନିଜ ନିଜ କୈନ୍ଦ୍ରିକ ହେଇଯାଇଛି, ସେ କେବଳ ନିଜ ବିଷୟରେ କେବଳ ଚିନ୍ତା କରୁଛି, ସେକେଣ୍ଡ ଜଣେ ବ୍ୟକ୍ତି ବିଷୟରେ ଚିନ୍ତା କରିପାରେ, ତାହେଲେ ଆମେ କଣ ଭଗବାନ ବିଷୟରେ ଚିନ୍ତା କରିବା, ଆମେ ଯାହା ପାଖରେ ରହୁଛେ ତା ବିଷୟରେ ଚିନ୍ତା ବି କରିପାରେ, ସେ ଲୋକଟେ ଖାଇଲା କି ନାହିଁ, ସେ କଣ ରହିଛି କଣ ନାହିଁ, ଆମେ ଏତେ ସ୍ୱକେନ୍ଦ୍ରିକ ଜୀବନ ଯାପନ କରୁଛେ। ଭଗବାନ ଯେଉଁମାନେ ପାଆନ୍ତି, ବହୁତ ଜଣ ଶୁଦ୍ଧ ଭକ୍ତ, ସେମାନେ ବହୁତ ହୃଦୟଟା ଏତେ ଭଗବାନଙ୍କୁ ହୃଦୟରେ ଧାରଣା କରିବା ନା, ସେ ବିଶ୍ୱ ରୂପ ଧାରଣ କରିଛନ୍ତି, ତେଣୁ ହୃଦୟଟା ଗୋଟେ ବିଶ୍ୱ ହବା ଦରକାର ଅଛି, ଏତିକି ଉଦାର ହବାର ଅଛି। ଭଗବାନ ବିଶ୍ୱ ଧରିଥିଲେ କି ନାହିଁ, ସେ ଭଗବାନ ତ ହୃଦୟ ଭିତରେ ରହିବେ, ତୁମ ହୃଦୟଟା ଗୋଟେ ବିଶ୍ୱ ଭଳି ହବାର ଅଛି, ଉଦାର ହବାର ଅଛି। ତୁମେ ଭାବରେ ତୁମେ ଏତେ ଛୋଟ ମନା ହିଁ ଭଗବାନ ପାଇଯିବ, ଭଗବାନଙ୍କୁ ଯେଉଁମାନେ ପାଆନ୍ତି ସେ ବହୁତ ଉଦାର ମନା, ନିଜ ପର ଭଲ ମନ୍ଦ ସୁଖ ଦୁଃଖ ବହୁତ ଉଦାର, ସେମାନେ ତାଙ୍କ ହୃଦୟରେ ଭଗବାନ ରହିବେ। ଏମିତି ଏଇଟା ଗୋଟେ ରାତାରାତିର ପ୍ରୋସେସ ନୁହେଁ, ତେଣୁ ବହୁତ ପ୍ରାର୍ଥନା କରିବାକୁ ପଡିବ, ସେବା କରିବାକୁ ପଡିବ, ଭଜନ କରିବାକୁ ପଡିବ, ଆଉ ସବୁର କଥା ଶ୍ରବଣ କରିବାକୁ ପଡିବ, ଏବଂ ଲାଷ୍ଟ ସବୁ ଜିନିଷର ଗୋଟିଏ ଷ୍ଟେପ୍ ଭାବନାଟାକୁ ଶୁଦ୍ଧ କରିବାକୁ ପଡିବ। ଡିଜାୟର ମୋର ଉଦ୍ଦେଶ୍ୟ ହେଉଛି ମୁଁ କେବେ ଭଗବାନଙ୍କୁ ସେବା କରି ସୁଖୀ କରିବି, ଭଗବାନ ତୁ କାହିଁ ଶୁଦ୍ଧ ଭକ୍ତ କରିବି, କାହିଁକି ତୁମ ତୁମ ମୁଖରେ ସୁଧା ନାମ ଉଚ୍ଚାରଣ କରିବେ, ନା ପ୍ରଭୁ କଣ ଜାଣୁନାହାନ୍ତି, ଇଏ କାହିଁ ପଚାର କାହିଁ କୃଷ୍ଣ କଣ ଜାଣୁନାହାନ୍ତି, ଇଏ ନାମ କଣ ଜାଣୁନାହାନ୍ତି, ଇଏ କାହିଁକି ନାମ କରୁଛି, ଇଏ କାହିଁକି ଏତେ ନାମ କରୁଛି, ମୋତେ ପାଇବା ପାଇଁ କି, ମୋର ସେବା କରିବା ପାଇଁ କି, ନା ମୁଁ ଗୋଟେ ମୁଁ ନିଜେ ଗୋଟେ ଭକ୍ତ ହେବି, ଉଦ୍ଦେଶ୍ୟ ବଡ ଏ ଭାବନାଟାକୁ ଶୁଦ୍ଧ କରିବା ପାଇଁ ଆମକୁ ସମୟ ଲାଗେ। ଏଥିପାଇଁ ଶ୍ରବଣ କି ଭାବନାଟା ଶୁଦ୍ଧ ହେଇଗଲା, ସେଠୁ ତୀବ୍ରତା ଲକ୍ଷ୍ୟ ସ୍ଥିର ହେଇଗଲା ନା, ଭଜନରେ ତୀବ୍ରତା ଆସିବ, ସେତେବେଳେ ସେଇ ନାମ ହିଁ ନା ପ୍ରଭୁ ହିଁ ତୁମକୁ କୃପା କରିବେ। ଉଦ୍ଦେଶ୍ୟ ରହିଲା କୃଷ୍ଣ ଗୋଟେ ଭଜନ କରିବାର ଅଛି, କୃଷ୍ଣଙ୍କୁ ସୁଖ କରିବାର ଅଛି, ଗୁରୁକୃଷ୍ଣଙ୍କୁ ସେବା କରିବାର ଅଛି, ସେତେବେଳେ ତୁମ ଶୀତଳ ଯୋଉ ଜିନିଷ ଆସିବ ସବୁ ପ୍ରେମରେ ଆସିବ, ମା ଯାହା କରେ କେଉଁଟା କପଡ଼ା କିଣିବା କାମ ମୋତେ କରିବ ଦେଖିବା, ସ୍ତ୍ରୀ ଲୋକମାନେ ଯୋଉ ଗାଁ ଦେଖେ ନା କି, ଇଏ ଘସି ପାରିବେ, ସେ ଘସି ପାରିବେ ଭପଡ଼ା ପାଇଁ କାମ, ଚୁଲି ଲିପିବେ, ଗୋବର ପାଣି ପକେଇବେ, ଘର ରୋଷେଇ କରିବେ, ଲୁଗା ସଫା କରିବେ, ବାସନ ମାଜିବେ, ତାଙ୍କ ସବୁ କାମ ଦେଖିବେ, ସବୁ କେୟାର ରହିବେ, ଆଉ ଭପଡ଼ା ହେଇକି କାମ କିଛି କରିବେ କାହିଁ କରିବେ, ମୋ ପରିବାର ତାଙ୍କ ସ୍ନେହଟା ରହିଛି। ଭଗବାନଙ୍କୁ ସେଭଳି ପାଇବାକୁ ହେଲେ, ଭଜନର ତୀବ୍ରତା ବଢେଇବାକୁ ହେଲେ, ସବୁ ସ୍ନେହ ମମତ୍ୱ ଭାବ ଏଇଟା ନହେଲେ ହବନି, ଏଇଟା ହବନି। ଭଗବାନ ସେ ଫେରେଇ ଦେଉଛନ୍ତି କାହାକୁ, ସମସ୍ତଙ୍କର ସ୍ୱାମୀମାନେ ବି, ଆଉ ସ୍ୱାମୀମାନଙ୍କୁ ବି କୃତାର୍ଥ କରିବାର ଅଛି, ଭଗବାନଙ୍କର ଲକ୍ଷ୍ୟ କଣ ଥିଲା, ସେମାନେ କର୍ମକାଣ୍ଡରେ ଅଛନ୍ତି, ସ୍ୱର୍ଗ ଯିବା ପାଇଁ ଚାହୁଁଛନ୍ତି, କିନ୍ତୁ ମୁଁ ତାଙ୍କୁ ଫେରେଇ ଦେବି, ଆଉ ସେମାନେ ପତ୍ନୀମାନଙ୍କର ସଙ୍ଗ କରିକି କମ୍ ସେ କମ୍ ଜାଣିପାରିବେ କର୍ମକାଣ୍ଡରୁ ଭକ୍ତି ହେଉଛି ଶ୍ରେଷ୍ଠ, ମୋର ଭକ୍ତ ସିଏ ଭଗବାନ ଏଇ ଉଦ୍ଦେଶ୍ୟରେ କରାଉଛନ୍ତି, ଆଉ ଆଙ୍କର ଭଜନର ତୀବ୍ରତାଟାକୁ ବଢିଆ ହୃଦୟ ତୀବ୍ରତା ଗୋଟେ ଲାଳସା ରହିବା ଦରକାର, ସବୁବେଳେ ହୃଦୟରେ ପ୍ରାର୍ଥନା ରହିବା ଦରକାର, ଏ ଜଗତର ଭକ୍ତ ରହିବାର ନାହିଁ, ଯେତେଦିନ ରହିବି ଭଗବାନଙ୍କ ସେବା କରିବି, ଇଚ୍ଛାରେ ତ ବାହାରି ପାରିବିନି, ପ୍ରଭୁଙ୍କର ସେବା କରିବି, ଯେତେ ଚେଷ୍ଟା ମୁଁ କରିବି ତାପରେ ଯାହା ହଉ ମାନସିକ ସ୍ଥିତି ଯାହା ସବୁ ସ୍ଥିତି ରହିବ ଭଗବାନଙ୍କ ହାତରେ, କିନ୍ତୁ ମୁଁ ଭଗବାନ ସେବା ଛାଡ଼ିବି କି ଭଜନ ଛାଡ଼ିବି, ତାପରେ ତୀବ୍ରତା ଜୀବନକୁ ଆସିବ, ଭଜନ ତୀବ୍ରତା ନ ରହିଲେ ତ ରସାସ୍ୱାଦନ, ରସାସ୍ୱାଦନ ନହେଲେ ତ ମନ ଇଆଡ଼େ ତେଣା ବୁଲିବ, ଆଉ ତେଣୁ ସବୁବେଳେ ଭଗବାନଙ୍କର ଯେକୌଣସି ଜଣେ ପ୍ରଯତ୍ନଶୀଳ ବ୍ୟକ୍ତି ପ୍ରଯତ୍ନଶୀଳ ଭକ୍ତ ସେ ଯେ ଜିନିଷଟା କରିବ ତାକୁ ପରଫେକ୍ଟ ହେଇ କରିବ, ସେଟା ହେଉଛି ତାର ନେଚର, ତାଦ୍ୱାରା ତାର ବଢିବ ସ୍ୱଭାବ, ଭଗବାନ ପ୍ରତି ଗୋଟେ ଆସକ୍ତି ବଢିବ। ଠିକ ଅଛି, ହରେ କୃଷ୍ଣ ଗ୍ରନ୍ଥରାଶ୍ରମ ଭାଗବତ କି ଜୟ ଶ୍ରୀ ଗତ ପାଦ ଗୁରୁ ଦେଖି ଜୟ ଜୟ ଭଗବତୀ ମାନ।